ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦ 22 ମଧ୍ୟରୁ ଆମମାନେ ଶ୍ରବଣ କରୁଥିଲେ। ଗୋପୀମାନେ କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ କାତାୟନୀ ବ୍ରତ କରୁଛନ୍ତି। ତାଙ୍କର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ କୃଷ୍ଣ ସଖାମାନଙ୍କ ସହିତ ଯମୁନା କୂଳରେ ପହଞ୍ଚନ୍ତି ଏବଂ ସମସ୍ତ ବସ୍ତ୍ରକୁ ନେଇ ବୃକ୍ଷରେ ରଖିଛନ୍ତି। ଗୋପୀମାନେ ବା ଗୋପକନ୍ୟାମାନେ ଯେହେତୁ କନିଷ୍ଠା ଥିଲେ, ଦେଶକାଳ ଆଚାର ହିସାବରେ ସେମାନେ କୌଣସି ବସ୍ତ୍ର ପିନ୍ଧୁନଥିଲେ, ଛୋଟ ବାଳିକା। ଅନ୍ତର୍ଭାବ ଅତ୍ୟନ୍ତ ନିର୍ମଳ ଥିଲା। ଶରୀରରେ ଯେପର୍ଯ୍ୟନ୍ତ ଏ କାମନା ବା କାମ ଉଦ୍ରେକ ନ ହେଇଛି, ସେଥିରେ ବିଶେଷ ଗୁଣ ଥାଏ। ଶରୀରରେ କାମ ଉଦ୍ରେକ ହେଲା ମାତ୍ରେ ଆମର ଯେତେ ସଦ୍ଗୁଣ, ସ୍ୱାଭାବିକ ଗୁଣ ଯେଉଁଗୁଡ଼ିକ, କାମ ଉଦ୍ରେକ ପରେ ଯାହା ସବୁ ଭଲ ଗୁଣ ଅଛି ସେଇଟା ହେଉଛି କ'ଣ କହିବା, ନିର୍ମଳ ଗୁଣ ବୋଲି କହିପାରିବାନି, ସ୍ୱାଭାବିକ ଗୁଣ ବୋଲି କହିପାରିବାନି। ଆଉ ସେଇଟା ଚେଞ୍ଜେବୁଲ୍ ହେଇପାରେ। ଜଣେ ସତ୍ୟବାଦୀ ଆଜି କହୁଛି ସତ କଥା, କାଲି ନ କହିପାରେ, କ୍ରୋଧର ବଶ ହେଇଗଲେ, କାମର ବଶ ହେଇଗଲେ ସେ ଚେଞ୍ଜ କରିଦେବ ତା ସ୍ୱଭାବକୁ। କିନ୍ତୁ କାମ ପୂର୍ବରୁ ଯେମିତି ବାଳକମାନେ, ଛୋଟ ଛୋଟ ବାଳକ ବାଳିକା, ସେମାନେ ସବୁବେଳେ ସରଳ, ତାଙ୍କର ସ୍ୱଭାବଟା ସବୁବେଳେ ସମାନ, ପରମ ଶତ୍ରୁ ଯିବାର। କୃଷ୍ଣ ଗୋପୀମାନଙ୍କ ସହିତ ଯେଉଁ ସମ୍ବନ୍ଧ ରଖିଥିଲେ, ବ୍ରଜରେ ଯେଉଁ ସମ୍ବନ୍ଧ ରଖିଥିଲେ, ବିଶେଷ କରି ଗୋପୀମାନଙ୍କ ଯେଉଁ ସମ୍ବନ୍ଧ ରଖିଥିଲେ, ହେଉଛି ସମ୍ପୂର୍ଣ୍ଣ କାମର ପ୍ରତି ବିପରୀତ ଜିନିଷ, ପ୍ରେମ। ଯେଉଁ କାମ ପାଇଁ ଜୀବନ ଆଜି ଅନା ଦୁଃଖ ପାଉଛି, କୃଷ୍ଣ ଆଜି ଗୋପୀମାନଙ୍କୁ ଯେଉଁ ଭଲ ପାଉଛନ୍ତି, ଯେଉଁ ପ୍ରେମଟା, ତାଦ୍ୱାରା ଶିଖେଇଛନ୍ତି କିଭଳି ସେଠି ଅନନ୍ତ ଆନନ୍ଦ ମିଳୁଛି, ସେଠି ଅନନ୍ତ ଦୁଃଖ ମିଳୁଛି, ଏଇଟା ଶିଖେଇଛନ୍ତି। ସ୍ୱାଭାବିକ ଗୁଣ ସବୁ ନଷ୍ଟ ହେଇଯାଏ, ସେମାନେ ସ୍ୱାଭାବିକ କାହିଁକି, ଯଦି କେହି ପ୍ରଶ୍ନ କରେ କାହିଁକି ସେମାନେ ଏମିତି ଦେଶ, ଆରେ ଛୋଟ ଛୋଟ ବାଳିକା, ସେମାନେ 2-4 ବର୍ଷ ପିଲା, ସାଧାରଣତଃ 2-4 ବର୍ଷ ପିଲାମାନେ ହିଁ ବସ୍ତ୍ରକୁ ତଳେ ରଖି ସେମାନେ ସ୍ନାନ କରନ୍ତି, କୂଳରେ ରଖି ସେମାନେ ସ୍ନାନ କରନ୍ତି। ଆଉ ଭାବ ବି ନିର୍ମଳ ବାଳିକା, ଭାବ ଜଣେ ପ୍ରଶ୍ନ କରି ସେ ବାଳିକା କେମିତି ପୁଣି ପତି ରୂପରେ ପାଇବା ପାଇଁ ଚାହୁଁଛନ୍ତି। ସେତେବେଳେ ବାଲ୍ୟ ବିବାହ ପ୍ରଥା ଥିଲା, ସେମାନେ ଭୟ କରୁଥିଲେ, ଶୁଣିଥିଲେ ସବୁ, କଂସ ଭୟରେ ବ୍ରଜପୁରରେ ଶୀଘ୍ର ଶୀଘ୍ର ବିବାହ କରିଦେଉଥିଲେ ସମସ୍ତ କନ୍ୟାକୁ, କାଳେ କଂସ ସେମାନଙ୍କୁ ନେଇଯିବ, ଦାସୀ କରିକି ରଖିବ କଂସ ଭୟରେ। ଆଉ ଯୋଗମାୟା ବି ତାଙ୍କ ଅନ୍ତର ସେଭଳି ଭାବନା ସୃଷ୍ଟି କରିଛନ୍ତି। ସ୍ୱାଭାବିକ ଯେଉଁ ଗୁଣ ଯାକୁ ନ୍ୟାଚୁରାଲ କ୍ୱାଲିଟି ବୋଲି କୁହାଯାଏ, କୃଷ୍ଣଙ୍କୁ ଆମେ ଅସ୍ୱାଭାବିକ ଗୁଣ ଅର୍ଜନ କରିକି ଏବେ କୃଷ୍ଣଙ୍କୁ ଆକର୍ଷଣ କରିପାରିବାନି, ସେଥିରେ ଦମ୍ ନାହିଁ। ଗୋଟେ ଓଡ଼ିଆରେ ଗୋଟେ କଥା କୁହାଯାଏ ନା, ସେଥିରେ ଶକ୍ତି ନାହିଁ, ଦମ୍ ନାହିଁ, ତାକତ୍ ନାହିଁ ଗୁଣ ଅର୍ଜନ କରିବା, ଏସବୁ କିଛି ନାହିଁ। ସ୍ୱାଭାବିକ ଗୁଣ ଦ୍ୱାରା ଆକର୍ଷଣ କରାଯାଏ। ଯେଉଁମାନେ ଯେ ଭଗବାନଙ୍କୁ ପାଇଛନ୍ତି ସେମାନେ ସ୍ୱାଭାବିକ, ସବୁ ସ୍ୱାଭାବିକ। ଧ୍ରୁବ ମହାରାଜ ଗୋଟେ ସ୍ୱାଭାବିକ ବାଳକ, ପୁରା ଷ୍ଟ୍ରେଟ୍ ଫରୱାର୍ଡ ବିହେଭିଅର, ଯେମିତି କଥାବାର୍ତ୍ତା ସେମିତି କଥାବାର୍ତ୍ତା, ଜିତଖୋର ବାସ୍ ସ୍ୱାଭାବିକ। ତୁମର ଜୀବନ ଯଦି ସ୍ୱାଭାବିକ ନହେଲା, ତୁମେ ସାଧୁଗୁରୁଙ୍କର କୃପା, ସାଧୁଙ୍କର କୃଷ୍ଣଙ୍କର କୃପାକୁ ତୁମେ ପ୍ରାପ୍ତ ହୋଇପାରିବନି। ସ୍ୱାଭାବିକର ବିପରୀତ କ'ଣ ହେଲା, ଅସ୍ୱାଭାବିକ, ଯେଉଁଟା କୁଟିଳ ଜୀବନ, ଭିତରେ ଗୋଟେ ଭାବନା ବାହାରେ ଗୋଟେ ଭାବନା। ଐକ୍ୟ ନ ରହିଲେ ତୁମେ କେବେ ସ୍ପିରିଚୁଆଲ ଲାଇଫରେ ଚାଲିପାରିବନି। ଐକ୍ୟ ଏକତା ବାହାରେ ଆଉ ଭିତରେ ଏକ ରହିବା ଦରକାର ଭାବନା। ହଁ ହଁ ନା ନା, ବାହାରେ ହଁ କହିବା ଭିତରେ ନା କହିବା, ଏ ଭାବନା ପରମାର୍ଥ ଜୀବନରେ ସହାୟକ ନୁହେଁ। ଆଦୌ ସ୍ୱାଭାବିକ ଜୀବନ ନୁହେଁ, ବୈଷ୍ଣବ ଜୀବନ ଗୋଟେ ସ୍ୱାଭାବିକ ଜୀବନ, ତାର ସ୍ୱାଭାବିକ ସବୁ ଜିନିଷ ସ୍ୱାଭାବିକ, ସେବା ବି ସ୍ୱାଭାବିକ, ଭଜନ ବି ସବୁ ସ୍ୱାଭାବିକ ସ୍ତରକୁ ଯିବା ପାଇଁ ଆମେ ଆସିଛେ ଏଠି। ଭକ୍ତ ଠାକୁର ସେଟା ଲେଖିଲେ ନା, ଜନ୍ମ ପରେ ଯେତେବେଳେ ଯୌବନ ଅବସ୍ଥାରେ ଆସିଗଲା, ସେଠି ଜୀବନଟା ଅସ୍ୱାଭାବିକ ହେଇଗଲା। କାହିଁକି, ଜଡ଼ ସୁଖରେ ଶୈଶବ ଯୌବନ, ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହୋଇଲ ମନ୍ଦ, ନିଜ କର୍ମ ଦୋଷ ଏ ଦେହ ପାଇନୁ ଭଜନର ପ୍ରତିବନ୍ଧ। ସେଇ ଯୌବନ ଶୈଶବର ଯେଉଁ ଇମ୍ପ୍ରେସନଟା ଆମେ ରଖୁଛେ, ଯେଉଁ ଭାବନାଟା, ଜଡ଼ ସୁଖର କାମନାଟା, ସେଇଟା ପୁରା ହୋଲ୍ ଲାଇଫ୍ କ୍ୟାରି କରୁଛି। ତୁମର ଯୌବନ ବୟସରେ, ଶୈଶବ ଯୌବନ ବୟସରେ ଯେଉଁ ଭାବନାଟା ତୁମର ଉଦ୍ରେକ ହେଇଯାଇଛି, ସେଇଟା ତୁମ ମୁଣ୍ଡ ଭିତରେ ରହିଲା, ସେଇଟା ଅପ୍ଟୁ କ୍ୟାରି କରୁଛି କେଉଁଠିକି, ବୃଦ୍ଧ ପର୍ଯ୍ୟନ୍ତ। ତା ଭିତରେ ତୁମେ କାମନା ବାସନାକୁ ବଢ଼େଇଲ, ପୁଣି ଗୋଟେ ସ୍ୱର ପାଇଲ, ନିଜ କର୍ମ ଦୋଷ ଏ ଦେହ ପାଇଲୁ, ଭଜନର ପ୍ରତିବନ୍ଧ, ପୁରା ଭଜନର ପ୍ରତିବନ୍ଧକ ଏ ଦେହ, ଜଡ଼ ଅଭ୍ୟାସ ଏଇଟା ହେଉଛି ପ୍ରତିବନ୍ଧକ ଦେହ, ଯାହାର ଯେତେ ଜଡ଼ ଅଭ୍ୟାସ ବହୁତ ସ୍ୱାଭାବିକ ନୁହେଁ ନା, ତୁମର ଜୀବନ ଜୀବନ କିଛି ସ୍ୱାଭାବିକ ହବନି। ଦେଖ ଗୋଟେ ପିଲା ପାଠ ପଢୁଛି 8 ଘଣ୍ଟା 10 ଘଣ୍ଟା 20 ଘଣ୍ଟା 15 ଘଣ୍ଟା 17 ଘଣ୍ଟା ପିଲା ପଢୁଛନ୍ତି, ଏଗୁଡ଼ାକ ସବୁ ଟପର ପିଲା, ସେମାନେ ସେମିତି ଶୁଅନ୍ତିନି, ତୁମେ ଭାବୁଛ ସେମାନେ ଶୁଅନ୍ତି ନାହିଁ, 2 ଘଣ୍ଟା 1.5 ଘଣ୍ଟା ଶୁଅନ୍ତି ପୁରା ଦିନ ରାତି, ସେମାନେ କୋଚିଂ ମାଷ୍ଟର ଆସିବେ ପଳେଇବେ, ପୁଣି କବାଟ ବନ୍ଦ କରି ବସିବେ ପଢିବେ, ତାଙ୍କୁ ଟପର ହବାର ଅଛି, ପୁରା ମଜି ଯାଉଛନ୍ତି ସେମାନେ। ସେ ରିସର୍ଚ୍ଚ ମାଇଣ୍ଡଟା ତାଙ୍କର ରହିଲା ପ୍ରଥମରୁ, ସେଇଟା ପଢିଲେ ନା ସେ ରିସର୍ଚ୍ଚ ମାଇଣ୍ଡଟା, ସେମାନେ ସେଇଠି ଦେଲେ ବଡ଼ ବଡ଼ ପୋଷ୍ଟକୁ ଯାଉଛନ୍ତି, ସେମାନେ ବଡ଼ ବଡ଼ ସବୁ ଜିନିଷ ରିସର୍ଚ୍ଚ କରୁଛନ୍ତି, ହାବିଟ୍ଟା ରଖିଦେଲେ ସ୍ୱାଭାବିକ ସ୍ୱାଭାବିକ ଜୀବନ ତାଙ୍କର ରହିଗଲା। ଭକ୍ତି ପଥରେ ଏଇଟା ସବୁ ସ୍ୱାଭାବିକ ହେବା ଦରକାର, ଭଜନଟା ସ୍ୱାଭାବିକ ହେବା ଦରକାର। ଠେଲି ଠେଲି ତୁମେ କେତେ ବାଟ କିଏ ନେବ, କର କର ଭଜନ କର ସେବା କର, ଏଇଟା ଏମିତି ନୁହେଁ, ଏଇଟା ଗୋଟେ ସ୍ୱାଭାବିକ ଆକର୍ଷଣ। କୃଷ୍ଣଙ୍କୁ ତୁମେ ଆକର୍ଷିତ ଗୁଣ ଦ୍ୱାରା କରିପାରିବନି, ଏକ୍ସପର୍ଟନେସ୍ ଦ୍ୱାରା ଦକ୍ଷତା ଦ୍ୱାରା କରିପାରିବନି, ପାଣ୍ଡିତ୍ୟ ଦ୍ୱାରା କରିପାରିବନି। କୃଷ୍ଣ ଭକ୍ତି, ଆଜି ମୁଁ ପଢ଼ୁଥିଲି ଭକ୍ତିଶ୍ୟାମ ଠାକୁର ଗୋଟେ ଲେକ୍ଚର କହୁଛନ୍ତି ସେଠି, ଓଃ ଏ ଜଗତରେ କୃଷ୍ଣ ଭକ୍ତି ସେ ଦେଖୁଛନ୍ତି, ଶତକଡ଼ା 2% ଲୋକ ବି କୃଷ୍ଣ ଭକ୍ତିର କୃଷ୍ଣ ଶୁଦ୍ଧ କୃଷ୍ଣ ଭକ୍ତିର ମୂଲ୍ୟ କ'ଣ ବୁଝିପାରିବେନି, ସେ କହୁଛନ୍ତି ଶତକଡ଼ା 2% ଲୋକ ସେ ଶୁଦ୍ଧ କୃଷ୍ଣ ଭକ୍ତି ଯେଉଁଟା, ତାଙ୍କୁ 2% ଲୋକ ବି ଗ୍ରାହକ ନାହାନ୍ତି ସେ କହୁଛନ୍ତି। କାହିଁକି, ସମସ୍ତଙ୍କର ଗୋଟେ କାମନା ରହୁଛି, ସେ ଭକ୍ତି କଲେ ବି ତାଙ୍କର ଗୋଟେ କିଛି ପର୍ସନାଲ ଜିନିଷ ରହୁଛି, ନିଜସ୍ୱ ରହୁଛି, ଏ ସର୍ବଧର୍ମ ପରିଧିକୁ ଯାଇପାରୁନା, ସେଥିପାଇଁ ସେ କହିଲେ 2% ଲୋକ ବି ନାହାନ୍ତି। ସେଥିପାଇଁ ସେ କହିଲେ ମୁଁ ଗୋଟେ ହେଉଛି ପ୍ରୁଫ୍ ରିଡର୍, ସେଥିପାଇଁ ମୋତେ ସମସ୍ତେ ଭୁଲ ବୁଝୁଛନ୍ତି, ତୁମେ ପ୍ରୁଫ୍ ରିଡର୍, ରାଇଟର୍ ହେଲେ କେହି କିଛି କହିବେନି, ରାଇଟର୍ ବହୁତ ଅଛନ୍ତି, ପ୍ରୁଫ୍ ରିଡର୍ ବହୁତ କମ୍, ଜଗତରେ କହିବା ବାଲା ବହୁତ ଅଛନ୍ତି, ବହୁତ କିଛି କହିବେ ଲୋକ, ପ୍ରବଚନ ଦେବେ, ସବୁ କିଛି କହିବେ, ଉପଦେଶ ଦେବେ, ସବୁ କିଛି କରିପାରିବେ, ପ୍ରୁଫ୍ ରିଡର୍ ବହୁତ କମ୍। ପ୍ରୁଫ୍ ରିଡର୍ ମାନେ କ'ଣ, ତୁମେ ରାଇଟର୍ ଲେଖିଦେଇଯିବ, ପ୍ରୁଫ୍ ରିଡର୍ ସବୁ କାଟିବ, ତାକୁ ତା କାମ ହେଲା କାଟିବା, ଏଇଟା ଠିକ୍ ନୁହେଁ, ଏଠି କମା ଛାଡ଼ିଲ, ଏଠି ତାଲବେଶ ହେଲା, ଏଠି ମୁଦ୍ରେଶ ହେଲା, ଏଠି ଦନ୍ତେଶ ହେଲା, ଏଇ ଶବ୍ଦଟି ଠିକ୍ ରହୁନି, ଏଠି ଅସଙ୍ଗତ ହେଲା, ଏଠି ସ୍ତ୍ରୀ ଲିଙ୍ଗ ଲାଗିବ, ଏଠି ପୁରୁଷ ଲିଙ୍ଗ ଲାଗିବ, ଏଠି କାଟିବ ଉଡ଼େଇବ। ପ୍ରୁଫ୍ ରିଡର୍ ହେଉଛି ଇମ୍ପୋର୍ଟାଣ୍ଟ, ଯେଉଁ ପ୍ରେସ୍ ମାନଙ୍କର ଯେଉଁ ପ୍ରୁଫ୍ ରିଡର୍ ରହିଛନ୍ତି, ସେମାନେ ବହୁତ ପ୍ରତି ଶବ୍ଦ ଉଦ୍ଧାର ଦେବେ, ତୁମେ ଭାବୁଛ ମୁଁ ଠିକ୍ ଲେଖିଛି, ସେ ବାହାର କରିଦେବେ ଭୁଲ, ଏଇଟା ସଙ୍ଗତ ହେଲାନି। ସେ କହିଲେ ମୁଁ ପ୍ରୁଫ୍ ରିଡର୍ କାମ କରିବା ପାଇଁ ଆସିଛି, ଧର୍ମର ଯେଉଁ ଜିନିଷ ଗୁଡ଼ା ଭୁଲ ରହିଛି ତାକୁ ଠିକ୍ କରିବା ପାଇଁ ଆସିଛି, ଏଇଟା ମୋର ଆଦେଶ, ସେ କହୁଛି ମୋତେ ଆଦେଶ ଦିଆଯାଇଛି। କିଏ ଆଦେଶ ଦେଇଛନ୍ତି, ଭକ୍ତିମ ଠାକୁର, ପ୍ରୁଫ୍ ରିଡର୍ ଧର୍ମର, ସମସ୍ତ ଧର୍ମ ଉପରେ ମତ ଦେଇଦେବେ କିନ୍ତୁ ମୋତେ କରେକ୍ସନ୍, ସେଥିପାଇଁ ମୋର ବହୁତ ଶତ୍ରୁ, ସେ କହୁଛନ୍ତି ଜଗତରେ ମୋତେ ବହୁତ ଭୁଲ ଲୋକ ବୁଝୁଛନ୍ତି, ତୁମେ ତେଣୁ ଇରାଟ ସତ୍ୟ କଥା ପରିବେଷଣ କରିବ, ସେଥିରେ ସମସ୍ତେ ତୁମର ଶତ୍ରୁ ହେଇଯିବେ, କେହି ଚାହାନ୍ତିନି ମୁଁ ଅନ୍ୟର ସୁଖରେ, ଯିଏ ଚାହୁଁଛି ମୁଁ ସମ୍ମାନ ପାଇବି, ସେ କ'ଣ କରିବ, ଅନ୍ୟର ଭାବନାରେ କେବେ ବାଧା ସୃଷ୍ଟି କରିବନି, ତାକୁ ହିଁ ଭଦ୍ର କୁହାଯିବ। ଏଠି ସଠତା ଲୋକମାନଙ୍କୁ ଭଦ୍ର କୁହାଯିବ, ଯେ ଚିଟର୍ ଯେଉଁଟା ଡୁପ୍ଲିସିୟସ୍ ପର୍ସନ୍, ତାକୁ ହିଁ ଭଦ୍ର ବୋଲି କହିବେ। ଏ ଜଗତକୁ ଏମିତି ତିଆରି କରାଯାଇଛି, ଗୁରୁଦେବ ଆଜି ବସି ଓଡ଼ିଆରେ ସେ କୁଟ୍ସ୍ଟା ମୁଁ ଗୁରୁଦେବଙ୍କ ଲେକ୍ଚର ପଢ଼ୁଥିଲି, ଗୁରୁଦେବ କହିଲେ ସଭ୍ୟତାର ସଠତା, ସଭ୍ୟତାର ଅନ୍ୟ ନାମ ହେଉଛି ସଠତା, ଯିଏ ତ ଭିତର ଭାବକୁ ଗୋପନ କରି ରଖିପାରିଲା ସିଏ ହେଲା ଏ ଜଗତର ସଭ୍ୟ ମାନବ। ଭିତରେ ତୁମେ ଡୁପ୍ଲିସିୟସ୍ ନେଚର୍ ଏଇଟା ଭିତରେ ରଖିଦିଅ, ବାହାରେ ତୁମେ ଭଦ୍ର ପୋଷାକ ପିନ୍ଧିକି ବାସ୍ ଡିଲିଂସ କର, କଥାବାର୍ତ୍ତା ବି ସେମିତି କର, ଭିତରେ ସବୁ ତୁମର ଅଲଗା ଥାଉ, ତୁମକୁ ସଭ୍ୟ ମାନବ ବୋଲି କୁହାହବ, ତୁମକୁ ସମସ୍ତେ ଭଲ ପାଏ, ଏଇଟା ସମାଜ ବର୍ତ୍ତମାନ ଚାହୁଁଛି। ତାଙ୍କ ଭିତର ପୁରା ଭାବନା ହେଉଛି ଅଲଗା, ବାହାରେ ଯେତେବେଳେ କଥାବାର୍ତ୍ତା କରୁଥିବେ ତୁମେ କହିବ ଇଏ ଆମର ଓଡ଼ିଆରେ ଯିବି ନାହିଁ, ଉପରେ ପାଣି ଢାଳୁଛି ତଳେ ଚେର କାଟୁଛି, ଏଇ ପ୍ରିନ୍ସିପଲ ବର୍ତ୍ତମାନ ସଭ୍ୟତାରେ ଚାଲିଛି, ଉପରେ ସବୁ ଭଲ କଥାବାର୍ତ୍ତା କରେ, ଭିତରେ ତାଙ୍କର ସବୁ ଡୁପ୍ଲିସିଏସନ୍ ନେଇଛ। ସେଥିପାଇଁ ସେ କହିଲେ 2% ସେ ଶତକଡ଼ା 2% ସେ ଲେଖୁଛନ୍ତି, ମୁଁ ପଢୁଥିଲା ଆରି ସତ କଥା ଇଏ, ଶତକଡ଼ା 2% ଶୁଦ୍ଧ ଭକ୍ତିର ଗ୍ରାହକ ବାହାରିବେନି ଭାରତବର୍ଷରେ। ସେ କହିଲେ ସେ କେତେବେଳେ କହୁଛନ୍ତି ବର୍ତ୍ତମାନର ପରିସ୍ଥିତିରେ, କେତେ ବର୍ଷ ପୂର୍ବେ ଭକ୍ତି ଠାକୁର ଯେଉଁ କହୁଛନ୍ତି ବର୍ତ୍ତମାନ ପୂର୍ବେ, ତାହେଲେ କେତେ ବର୍ଷ ପୂର୍ବେ ଦେଖ ସେ ସମୟରେ, ତାର ବର୍ତ୍ତମାନ କେତେ ପରସେଣ୍ଟ ବାହାରି ତୁମେ ହିସାବ କର ତାଙ୍କର କାଲକୁଲେସନରେ, ଆମ କାଲକୁଲେସନ ଆମେ ବହୁତ ବାହାର କରିଦେବା, କିନ୍ତୁ ତାଙ୍କର କାଲକୁଲେସନ ଆଚାର୍ଯ୍ୟଙ୍କ କାଲକୁଲେସନରେ 2% ସେତେବେଳେ ବି ନଥିଲେ। କାହିଁକି ସମସ୍ତଙ୍କର ଏଇ କ'ଣ ସ୍ୱାଭାବିକ ଜୀବନ ନୁହେଁ, ଗୋଟେ ସ୍ୱାଭାବିକ ମାନବ ଗୁଣ ନୁହେଁ, ସବୁଟା କ'ଣ ଆର୍ଟିଫିସିଆଲ କୃତ୍ରିମ ଜିନିଷ, ଗୋଟେ ଖାଲି ଗୋଟେ ଶୋ କରିବା, ଭିତରେ ଗୋଟେ ବିଭିନ୍ନ କାମନା ବାସନା ଆବିଳତା ରହିଛି, ବାହାରେ ଗୋଟେ ସଭ୍ୟ ମାନବ। ଏ କପଟତାର ଏକ ବହୁତ ଦେଖନ୍ତି, କପଟତାର ଗ୍ରାହକ ବର୍ତ୍ତମାନ ସମସ୍ତେ ଭରପୁର ହେଇକି ରହିଛ, ସବୁ କପଟର ଗ୍ରାହକ। ଜଗତକୁ ପୁରା ଏ କପଟ ଦ୍ୱାରା ଜଗତର ସାଧାରଣ ଏଇ ଯେଉଁ ଭୋଗୀ ମାନବଙ୍କ ଚକ୍ଷୁରେ ଗୋଟେ ପର୍ଦା ପକାଇ ଦିଆହଉଛି, ସେମାନେ ଜାଣିପାରୁନାହାନ୍ତି। ସେମାନେ କ'ଣ ଭାବୁଛନ୍ତି, ଏମାନେ ସମସ୍ତେ ସେଣ୍ଟଲି ପର୍ସନ ସାଧୁ, ସେ ପୁରା ସବୁ ଏମିତି ବାକ୍ୟରେ ରଚନା କରୁଛନ୍ତି, ହେଭି ପୁରା ଟିଚିଂସ ତାଙ୍କର। ସତ୍ୟ କୃଷ୍ଣ ଭକ୍ତି ସମସ୍ତେ ଆସିପାରିବେ, ଏଥିରେ ଲସ୍ ବି କିଛି ନାହିଁ। ଏ ଜନ୍ମରେ ଯାହା ଅର୍ଜନ କଲେ ସେ ପର ଜନ୍ମକୁ ଯିବ, କିନ୍ତୁ କୃଷ୍ଣଙ୍କୁ ପାଇବାକୁ ହେଲେ, ଗୋଲକ ବୃନ୍ଦାବନ ଯିବାକୁ ହେଲେ ତୁମକୁ ବହୁତ ବଡ଼ ପ୍ରାଇସ୍ ଦେବାକୁ ପଡ଼ିବ, ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ସେଥିରେ ଫ୍ରିକ୍ଲିନେସ୍ ନାହିଁ, ସେଥିରେ ସର୍ତ୍ତମୂଳକ ନାହିଁ, ତୁମର ବିଚାରଧାରା କିଛି ନାହିଁ। ଆଉ ତୁମେ ଗୁରୁକୃଷ୍ଣଙ୍କ ଚରଣ ଶରଣାଗତ ନୁହେଁ ମାନେ ତୁମର କିଛି ତୁମର ଓପିନିଅନ୍ ସମାଜରେ ଗ୍ରାହ ହେଇପାରେ, ଗୁରୁକୃଷ୍ଣଙ୍କ ଦ୍ୱାରା ଗ୍ରାହ ହେବନି, ଗ୍ରାହ୍ୟ ହେବନି, କି ସେ ଉପନୟନ କିଛି ଭାଲ୍ୟୁ ହିଁ ନାହିଁ। ତୁମେ ଶରଣାଗତ ନୁହଁ ନା, ତୁମେ ଯେଉଁଟା କହୁଛ ସେଇଟା କହୁ କେଉଁଠୁ କହୁଛ, ତୁମର ଇଣ୍ଟେଲିଜେଣ୍ଟରୁ ମାଇଣ୍ଡରୁ କହୁଛ, ସେଇଟା କେହି ଲୋକଗୁଡ଼ାଙ୍କୁ ତାଙ୍କର ଡିଷ୍ଟର୍ବ ଲାଇଫ ଯାକୁ ଆଜି କ'ଣ ବିଚଳିତ ଜୀବନରେ ଅସହାୟ ଜୀବନରେ ତାଙ୍କୁ ଗୋଟେ ତାଙ୍କୁ ଗୋଟେ ଯେମିତି ଗୋଟେ ପେନ୍ ହେଉଛି, ପେନ୍ କିଲର ଗୋଟେ ଖାଇଦେଲା, କ'ଣ ହେଲା, ସେଠି ପେନ୍ଟା ଟିକେ କମେଇଦେଲା, ଶୋଇଲା ଆଉ ପେନ୍ଟା କମେଇଦେଲା, ହେଣେ ଗୋଟେ କ'ଣ ହେଇଗଲା, ସେଟା ଲିଭରକୁ ଆଫେକ୍ଟ କଲାଣି, ସେଟା ତୁମେ ଜାଣିନ, କିନ୍ତୁ ପେନ୍ଟା ମୋର ତ କମିଗଲା। ଆଉ ଗୋଟେ ଜୀବ ଦୁଃଖ ପାଉଛି, କିଏ କ'ଣ ଗୋଟେ ଉପଦେଶ ଦେଇଦେଲା, କିଏ କ'ଣ ଗୋଟେ କହିଦେଲା, ଓହ ଏଇଟା ଗୋଟେ ବହୁତ ବଡ଼ ଜିନିଷ, ସେ 5 ମିନିଟ୍ ପାଇଁ ତାକୁ ଟିକେ ରିଲାକ୍ସ କରିଦେଲା। କିନ୍ତୁ ଭିତରେ ଯେଉଁ ଡିଜିଜ୍ଟା ରହିଛି, ତୋ ଭିତରେ ଯେଉଁ କପଟତା ରହିଛି, ସେଟା ସବୁଦିନ ପାଇଁ ରହିଛି, ତାକୁ କେହି ବାହାର କରିପାରିବେନି, ଯେତେ ତୋ ଉପଦେଶ ଦେଲା ସେ ବାହାର କରିପାରିବେନି, ତାର ସେ ଶକ୍ତି ନାହିଁ। ସେଥିପାଇଁ ସେ କହିଲେ 2% ଗ୍ରାହକ ବି ନାହାନ୍ତି ଭାରତବର୍ଷରେ, ସେ କହୁଛନ୍ତି ଆଗ ବୁଝିବା ପାଇଁ। ସେ କହିଲେ ମୁଁ ପ୍ରୁଫ୍ ରିଡିଂ କାମ କରୁଛି, ସେଥିପାଇଁ ମୁଁ କରେକ୍ସନ୍ କରୁଛି, ଏଟା ମୋତେ ଆଦେଶ ମିଳିଛି, ଶୁଦ୍ଧ ଭକ୍ତି କ'ଣ ମୁଁ ଏଟାକୁ ପ୍ରତିଷ୍ଠା କରିବି, ବିଶେଷ କରି ଚୈତନ୍ୟ ମହାପ୍ରଭୁଙ୍କର ମତଟାକୁ ମୁଁ ପ୍ରତିଷ୍ଠା କରିବି ଜଗତରେ, ମୁଁ ସେଥିପାଇଁ ପୁରା ସଂଗ୍ରାମ କରୁଛି। ଦେଖୁଛନ୍ତି ମୁଁ ଦକ୍ଷିଣରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ମୁଁ ସବୁଆଡ଼େ ବୁଲୁଛି, କେବଳ ଏ ଶୁଦ୍ଧ ଭକ୍ତିକୁ ପ୍ରତିଷ୍ଠା କରିବା ପାଇଁ। ଶୁଦ୍ଧ ଭକ୍ତିରେ କୌଣସି ସର୍ତ୍ତ ନାହିଁ, ଏଟା ଗୋଟେ ସ୍ୱାଭାବିକ ଜୀବନ ହେବା ଦରକାର, ଭକ୍ତି ଜୀବନ। ଠେଲି ପେଲି ତୁମେ କ'ଣ ଗୋଟେ କାହାକୁ ଗୋଟେ ବେଗର ମାଳ ପକାରେ, ତାକୁ ଆମିଷ ଛଡ଼ାରେ, ତାକୁ ଏଇଟା କରେ, ହାତକୁ କଷ୍ଟ କରି ତୁମେ ଆଣିବ, ତାପରେ କ'ଣ ହେବ, ତାର ଯଦି ନିଜେ କରିବାର ନାହିଁ, ତାର ଗୋଟେ ସମୟଟା ମୂଲ୍ୟଟାକୁ ସେ ବୁଝିପାରୁନି, ଜୀବନର ମୂଲ୍ୟକୁ ସବୁ ମୂଲ୍ୟ ବୁଝିବା ଦରକାର ନା, ଜୀବନର ମୂଲ୍ୟକୁ ବୁଝିବା ଦରକାର, ସମୟର ମୂଲ୍ୟକୁ ବୁଝିବା ଦରକାର, ଶକ୍ତିର ମୂଲ୍ୟକୁ ବୁଝିବା ଦରକାର। ମୋ ଶକ୍ତିଟା ନଷ୍ଟ ହେଇଯାଉଛି, ଆଉ କରିପାରିବିନି, ଏବେ ଯାହା କରୁଛ ଆଉ 5 ବର୍ଷ ପରେ ସେଇଟା କରିପାରିବେନି, ଶକ୍ତି ବି ନଷ୍ଟ ହେଇଯିବ ନା, ଶରୀର ଶକ୍ତିର ମୂଲ୍ୟକୁ ନଷ୍ଟ ବୁଝିପାରୁନ, ସମୟର ମୂଲ୍ୟକୁ ବୁଝିପାରୁନ, ଜୀବନର ମୂଲ୍ୟକୁ ବୁଝିପାରୁନ, ତାହେଲେ ତୁମେ ଶୁଦ୍ଧ ଭକ୍ତିରେ ବୁଝିବ କେମିତି। ସ୍ୱାଭାବିକ ହେବା ଦରକାର, ଯେମିତି ଏକ ଥର ପଳେଇ ଆସିଲି ନା, ଗୋପୀମାନେ ସ୍ୱାଭାବିକ ଭାବରେ ସ୍ନାନ କରୁଥିଲେ, ଏମିତି ନାହିଁ ଯେ ଗୋଟେ ଉଲଗ୍ନ ହେଇକି ଯେମିତିକି କାମୀ ପୁରୁଷ ଗୁଡ଼ାକ ସ୍ତ୍ରୀ ଗୁଡ଼ାକ ସ୍ନାନ କରନ୍ତି, ଜଳ କ୍ରୀଡ଼ା ଯେମିତି କରନ୍ତି ସେମିତି ନାହିଁ, ନଳକୂପର ମଣିଗ୍ରଭ ଯେମିତି କରୁଥିଲେ ସେମିତି ନାହିଁ, ନଳକୂପର ମଣିଗ୍ରଭ ଯେଉଁ ନାରୀମାନଙ୍କ ସହିତ ବସ୍ତ୍ର ପିନ୍ଧୁଥିଲେ, ସୁଖଦେବ ଗୋସ୍ୱାମୀ ଗଲାବେଳେ ଯେଉଁ ବସ୍ତ୍ର ମାନେ ଯେଉଁ ନାରୀମାନେ ବସ୍ତ୍ର ପିନ୍ଧୁଥିଲେ, ଏ ସରି ସ୍ନାନ କରୁଥିଲେ, ଦେବଯାନୀ ଶର୍ମିଷ୍ଠା ସେମାନେ ସଖୀମାନଙ୍କ ସହିତ ଯେଉଁ ସ୍ନାନ କରୁଥିଲେ, ଗୋପୀମାନଙ୍କର ସ୍ନାନ ସମାନ ନୁହେଁ। ଯଦି କେହି ପ୍ରଶ୍ନ କରେ ଏମିତି କେମିତି କରୁଥିଲେ, ଆମ ତ ମୁଁ ତୁମକୁ କେତେ ହିଷ୍ଟ୍ରି ମୁଁ ଦେଖେଇଦେବି, ଭାଗବତ ଭଗବାନଙ୍କର ଅବତାର ଦେଖ ତୁମେ, ଶର୍ମିଷ୍ଠା ଦେବଯାନୀ ସେମାନେ କାହିଁକି କେମିତି ସ୍ନାନ କଲେ, ସେ କାହିଁକି ସ୍ନାନ କଲେ, ଶର୍ମିଷ୍ଠା ଦେବଯାନୀ ସଖୀମାନଙ୍କ ସହିତ ଯାଇଥିଲେ, ସେ କାହିଁକି ସ୍ନାନ କଲେ ଜଳରେ, ସ୍ନାନ କରିବାର ପ୍ଲାନ୍ କିଛି ନଥିଲା, ବସ୍ତ୍ର ତାଙ୍କ ଏକ୍ସଟ୍ରା ବସ୍ତ୍ର ନଥିଲା, ତାଙ୍କ ପାଖରେ ଏକ୍ସଟ୍ରା ଶାଢ଼ୀ ନଥିଲା, କିନ୍ତୁ ଦେଖିଦେଲେ ସୁନ୍ଦର ଉଦ୍ୟାନ, ସୁନ୍ଦର ଜଳ, ଆମେ ଏଠି ସ୍ନାନ କରିବା, ବାସ୍ ବସ୍ତ୍ର କାଢ଼ିଦେଲେ ସ୍ନାନ କଲେ, ସେଠି କ'ଣ ପରିବେଶକୁ ଦେଖିକି ତାଙ୍କ ଲୋଭ ଆସିଛି, ସେଠି ସ୍ନାନ କଲେ, ନଳକୂପର ମଣିଗ୍ରୀବ ଯେଉଁ ଅପ୍ସରମାନଙ୍କ ସହିତ ସ୍ନାନ ଇଏ କରୁଥିଲେ, ଜଳ କ୍ରୀଡ଼ା କରୁଥିଲେ ଗଙ୍ଗାରେ, କେମିତି ସେ ନିଶା ଶକ୍ତି ହେଇକି ଦେଖ ତାଙ୍କ କଥା। ଆଚ୍ଛା ଗୋପୀମାନେ ଯେଉଁ ଆଜି ଯମୁନାରେ ସ୍ନାନ କରୁଛନ୍ତି ବସ୍ତ୍ର, କେମିତି ସ୍ନାନ କରୁଛନ୍ତି, ସ୍ୱାଭାବିକ କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ, ତାଙ୍କର ଅଲଗା କୌଣସି କଣ୍ଡିସନ ନାହିଁ, କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ, ସିଏ ବି ବସ୍ତ୍ର ତାଙ୍କର ନଥିଲା। ସୁଖଦେବ ଗୋସ୍ୱାମୀ ଗଲାବେଳେ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଯାଉଛନ୍ତି, ସେତେବେଳେ ନାରୀମାନେ ଯେଉଁ ସ୍ନାନ କରୁଛନ୍ତି, ସେମାନେ କେମିତି ସ୍ନାନ କରୁଥିଲେ ବସ୍ତ୍ର, ବସ୍ତ୍ରକୁ ରଖିଦେଇକି ସେମାନେ ସ୍ନାନ କରୁଥିଲେ କେମିତି, ବସ୍ତ୍ର ନଥିଲା, କେମିତି ସ୍ନାନ କରୁଥିଲେ? ତାହେଲେ ଏଥିରୁ ଜଣାପଡ଼ୁଛି ବୈଦିକ ହିଷ୍ଟ୍ରିରେ ଯେ ଏଇଟା ଗୋଟେ ସ୍ୱାଭାବିକ ଥିଲା। କେତେଜଣ ନିଶାଶକ୍ତ ହେଇକି ଯେମିତି ନଳକୂପର ମଡ଼ିକିବ, ଆଉ ଜଣେ କେତେଜଣ ପରିସ୍ଥିତି ସମିଷ୍ଟା ଦେବ ଜାଣି, ଆଉ କେତେ ଗରିବ ଲୋକ ବି ଥିବେ ଟ୍ରାଇବାଲ କମ୍ୟୁନିଟିର ଲୋକ ଯେଉଁମାନେ ଯେଉଁମାନେ କ'ଣ କୁହାଯାଏ ପାର୍ବତ୍ୟ ଅଞ୍ଚଳରେ ରହୁଛନ୍ତି, ସେମାନେ କ'ଣ ସେମାନେ ସେମିତି ସ୍ନାନ କରନ୍ତି। ଏଇ କୋରାପୁଟ ଆଡ଼େ ମୁଁ ନିଜେ ଦେଖିଲି ଲଙ୍ଗଳା ଲୋକମାନଙ୍କୁ, ଯେତେବେଳେ ଆମେ ଗାଡ଼ି ନଉଥିଲୁ କେତେ 93-94ରେ ସେ ରାୟଗଡ଼ାର ଭିତରକୁ ଅଛନ୍ତି ସେ ଲୋକମାନେ ପୁରା ଉଲଗ୍ନ କିଛି ନାହିଁ ସେମାନଙ୍କର, ସେ ଗୋଟେ ପୁରା ଗୋଟେ ଦଳ ଲୋକ ରହିଛନ୍ତି। ଦେଖ ସେମାନଙ୍କର ଦେହ ଧାରଣା ନାହିଁ, ତାଙ୍କ ପୁଅ ବି ଆଫ୍ରିକାର ସେମିତି ଲୋକ ଅଛନ୍ତି, ତାଙ୍କର କିଛି ଗୋଟେ ଫିଲିଙ୍ଗସ୍ ନାହିଁ। ଝିଅମାନେ ବି ସେମିତି, ତାଙ୍କ ବାପା ବି ସେମିତି, ତାଙ୍କ ମା ବି ସେମିତି, ଦେହର ଗୋଟେ କିଛି ବିଶେଷ ମୂଲ୍ୟ ନାହିଁ। ତାକୁ ତୁମେ ଯେତେ ସଜେଇବ, ଯେତେ କଭରିଂ କରିବ, ତୁମର ଆଟାଚମେଣ୍ଟଟା ଗୋଟେ ବଢ଼ୁଛି। ଏଇଟା ଗୋଟେ କିଛି ଗୋଟେ ବଡ଼, ବହୁତ ବଡ଼ ଗୋଟେ ସୁନ୍ଦର ଜିନିଷ ନୁହେଁ ଏଇଟା। ଗୋଟେ ସବୁଠୁ କଦର୍ଯ୍ୟ ଜିନିଷ ହେଉଛି ଶରୀର। ଯଦି ଜଣେ ବିଚାର କରି ଦେଖିବ, କେବଳ ଯଦି କୃଷ୍ଣ ଭଜନ ହେଲା ଶରୀରରେ କିଛି ମୂଲ୍ୟ ଅଛି, ନହେଲେ ସବୁଠୁ ନେଷ୍ଟି ଗୋଟେ ଜିନିଷ ହେଉଛି ଶରୀର। ସବୁବେଳେ ତୁମକୁ ଗୋଟେ ଟ୍ରବୁଲ୍ ଦେବ, ଖାଇଲେ ମଲୁ, ନ ଖାଇଲେ ମଲୁ, ଶୋଇଲେ ମଲୁ, ନ ଶୋଇଲେ ମଲୁ, ଅଧିକା ଖାଇଦେଲେ ପେଟ ଗ୍ୟାସ୍ ହେଲା, ନ ଖାଇଲେ ପେଟ କାଟିଲା, ଇଏ ତ ବଡିଲି ପ୍ରୋବ୍ଲେମ୍। ସବୁଆଡ଼େ ଦୁର୍ଗନ୍ଧ ବାହାରିବ, ଦେଖୁନା ସବୁଆଡ଼େ ମଳ, କେଉଁଠି ଘା ହେଇଗଲା, ଦେଖୁନା ପୋକ ପୂଜ କ'ଣ, ଦେହର ଗୋଟେ କ'ଣ ମୂଲ୍ୟ ରହିଛି କିଛି ନାହିଁ। ୟା ପାଇଁ ମଣିଷ ବୁଝୁନି ନା, ଗୋଟେ ମଣିଷର ଏତେ ଭ୍ରମ, ବିଷୟ ଭ୍ରମ, ଓହ ସେ ମଳତ୍ୟାଗ କରିବା ତ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଉଛି ବାଥରୁମ୍, ମୋର ଏଇ ଟାଇଲ୍ ଲାଗିବ, ଏଇଟା ହବ, ଗୋଟେ ମଳତ୍ୟାଗ କରିବ ସେ। ହେ ତୋ ଦେହଟା କ'ଣ ଭାଲୁ ଅଛି ଆଗେ ବାପା ଚିନ୍ତା କରିଦେ। ସେଥିପାଇଁ ଜୀବନର ମୂଲ୍ୟଟା ଯେଉଁମାନେ ବୁଝିନାହାନ୍ତି ସେମାନେ କେମିତି ସ୍ୱାଭାବିକ ଭାବରେ ଭଜନ କରିପାରିବେ। ଭକ୍ତିପଦକୁ ଚାଲି ଆସିଲେ ବି ଜଣେ ତତ୍ତ୍ୱାଚାର୍ଯ୍ୟଙ୍କର ସଙ୍ଗ କରିକି ମୂଲ୍ୟଟା ନ ବୁଝିପାରିଲା, ସେ ସ୍ୱାଭାବିକ ଭଜନ କରିପାରିବେନି। ଖାଲି ଗୋଟେ ଟାଇମ୍ ପାସ୍ କରିବା ପାଇଁ ପଳେଇ ଆସିଛି, ଆଉ କ'ଣ କରିବି? ସାଧୁ ହେଇଯାଇଛି କ'ଣ କରିବି? ଭକ୍ତ ହେଇଛି ଆଉ କ'ଣ କରିବି? ଏଣେ ଧର୍ମକୁ ଭୟ, ସେଣେ ଅଧର୍ମକୁ ଭୟ। ବର୍ତ୍ତମାନ କ'ଣ କି ହବ? ବର୍ତ୍ତମାନ ଦିଆଡ଼ୁ ଇଏ ଭଳିଆ ବା ଇଏ କରତ କ'ଣ କୁହନ୍ତି, କରତ ଠେଲିଲେ କାଟିବ, ଟାଣିଲେ କାଟିବ, ତିରୁପତି ଜାଣିଛୁ ନା ନାଇଁ? କରତ ଚଲେଇଛୁ କେବେ? କେଉଁଠୁ ଚଲେଇଛୁ? ତୁ ଜାଣିନୁ, ଦେଖିଛୁ କେଉଁଠୁ କ'ଣଟା ଜାଣିଛୁ? ତା ଗଧାଟା, ତୁ ଧାରାଟା ଦେଖିଛୁ ନା ନାଇଁ? ତା ଧାରାଟା, ତା ଦୁଇଟା ଧାରା ଦେଖିବୁ, ଦୁଇଟା ବଙ୍କା, ଯେତେ ଯେତେ ଦେଖିବୁ ଅଛି ଏ ଯେଉଁ କ'ଣ ଧାର ଗୁଡ଼ାକ ସବୁ ଗୋଟିକିଆ, ବ୍ଲେଡ଼ ବ୍ଲେଡ଼ ସବୁ ଧାର ଗୁଡ଼ା, ତାର ଦୁଇଟା ରଖା ହେଇଛି। ଦେଖ ଟିକେ ଏମିତି ବଙ୍କା ଥିବ, ଏମିତି ବଙ୍କା ଥିବ, ନା କ'ଣ ଭାବିଲେ ହଉ ଦେଖିଛ? ଠେଲିଲେ କାଟିବ, ଟାଣିଲେ କାଟିବ, ଦୁଇଟା କାମ କରୁଛି ନା, କାଟୁଛି ନା, କର ତ। ସେଭଳି ଆମର ଯେଉଁ ବର୍ତ୍ତମାନ ଭଜନ ଚାଲିଛି, ଆମର ଏଇଥିପାଇଁ ଏମିତି ଚାଲିଛି ନା କ'ଣ? ଛାଡ଼ିଲେ ମଲି, ଯଦି ଧର୍ମଟାକୁ ଛାଡ଼ିବି ତାନେ କାହିଁ ନରକକୁ ଯିବି? ଏବେ ଠେଲିଲେ କାଟୁଛି, ଟାଣିଲେ ବି କାଟୁଛି, ଆରେ କର ଭଜନ ତା ବି ପାରିବୁନି, ସ୍ୱାଭାବିକ ନୁହେଁ ନା? ଧର୍ମ ଧର୍ମକୁ ଡର, ଅଧର୍ମକୁ ବି ଡର, ଅଧର୍ମକୁ ଡର ରହୁଛି, ଧର୍ମକୁ ଡର ରହୁଛି। ଧର୍ମ ଏତେ ବଡ଼ ପ୍ରାଇସ୍ ଦେବାକୁ ପଡ଼ିବ, ଏମିତି ଏମିତି କରିବାକୁ ପଡ଼ିବ, ଏଇଟା ସବୁ ଠିକ୍ ନୁହେଁ, ଏମିତି ହବନି, ପିଲା ଛୁଆ ଆସନ୍ତି ବା ଘର ଏମିତି ହବା, ସାଧୁ ହେଲେ ବି ଏମିତି, ଏତେ ଗୋଟେ କ'ଣ କରିବି? ଏ ବା ପ୍ରାଇସ୍ ମୂଲ୍ୟଟା ଦେଇପାରୁନେ, ଏଇଟା ଗୋଟେ ଅସୁବିଧା। ଧର୍ମକୁ ଡର, ଅଧର୍ମକୁ ଡର, ଆମେ ସ୍ୱାଭାବିକ ଜଣେ ଭଜନ କରିପାରିବନି। ସ୍ୱାଭାବିକ ଭଜନଟା ହେଉଛି ଗୋଟେ କ'ଣ, ଗୋଟେ ବାଜି ଲଗା କାମ, ଗୋଟେ ବାଜି ଲଗା କାମ ଜୀବନରେ, ତାର ସ୍ୱାଭାବିକ ଆସୁଛି ନା ଆଟାଚମେଣ୍ଟଟା। ଯେମିତି ଯାହାର ଗୋଟେ ପଇସା କମେଇବାର ଅଛି, ସେ କ'ଣ ବି କରିବ? ବସିକି ଲୋକ ରହୁଛନ୍ତି, କରୋନା ହେଇଯାଇଛି କ'ଣ, ଦୋକାନ ଯେଉଁ ଦୋକାନରେ ତାର ନିଡ଼ି ଅଛି ସେ ଯୁଆଡ଼େ ଖୋଲି ପକେଇବ, ସେ ମାନିବନି, ତାର ପଇସା କମେଇବାର ଅଛି, ଜୀବନକୁ ବାଜି ଲଗାଇଦେବେ। ଭକ୍ତି ଜୀବନଟା ଗୋଟେ ସେୟା, ଗୋଟେ ସ୍ୱାଭାବିକ ଜୀବନ। ଏଥିରେ ସ୍ୱାଭାବିକ ଜୀବନର ବିପରୀତ ଜିନିଷର କ'ଣ ରହିଲା? ଆମର କାମନା ବାସନା ଯେତେ ଦୃଢ଼ ରହିଲା, ବଦ୍ଧ ହେଇକି ରହିଲା ଆମ ହୃଦୟ ଭିତରେ, ଆମର ସ୍ୱାଭାବିକ ଜିନିଷଟା କିଛି ଆସିବନି, କିଛି ଗୋଟେ କରିବା ପାଇଁ ଇଚ୍ଛା ହେବନି। ଏଇଟା ହେଉଛି ବଡ଼ ଜିନିଷ, ଯାହା କରିବା ଗୋଟେ କର୍ତ୍ତବ୍ୟ ଭିତରେ, ନ କଲେ ଗୋଟେ ଖରାପ ଭାବିବେ, ମଠରେ ରହୁଛି ବା ଭଗବାନଙ୍କର ସେବା କରୁଛି, ତାର ଗୋଟେ କିଛି କରୁଥିବ, ଯେଉଁ ଗୋଟେ ଓଡ଼ିଆରେ କହୁଛି ଫୋପଡ଼ା ଫିଙ୍ଗା, ଫୋପଡ଼ା ଫିଙ୍ଗା କାମ। ଦେଖ ସେ ଝିଅଟା କଥା ମାନୁନଥିବ, ମାର ମା କହିବେ ଝିଅ ଟିକେ ଝାଡ଼ୁ ମାରିଦେଲୁ, ତାର ଝାଡ଼ୁ ମାରିଦେବ, କେଉଁଠି ଧୋଡ଼ି ଅଛି ନା, ତା ଏମିତି ଘୋରେ ଘରେ ଦେଇ ଫୋପଡ଼ା ଦେଇ ଝାଡ଼ୁ ପଳେଇଯିବ, ତାର କରିବାର ନାହିଁ, ତା ମା ତ ଜବସ୍ତି କହୁଛି, ସେଇଟା କରୁଛି। ଝିଅ ତୁ କ'ଣ ଏମିତି କଲୁ, ହେଲା ମୁଁ କରିପାରିବିନି, ସେ ଗାଡ଼ି ଗୁଲଜ କଲେ ସେଠି ସେ ଝାଡ଼ୁ ମାରିବ, ସେ ମାରିଆ ଯା ନ ମାରିଆ ସେ, ତା ସ୍ୱାଭାବିକ ରୁଚି ନାହିଁ ନା? ଜଣେ ଗୋଟେ ଠେଲି ବେଲି କ'ଣ କିଛି କରାଯାଏ ଭକ୍ତିରେ? ଭକ୍ତିରେ ଏସବୁ ନାହିଁ, ଭକ୍ତିରେ ଏଇଟା ଏମିତି ନୁହେଁ, ପ୍ରାଥମିକ ଅବସ୍ଥାରେ ତୁମକୁ କୁହାଯିବ, କିନ୍ତୁ ତୁମର ରୁଚିଟା ସାଧୁସଙ୍ଗ କରିକି ବଢ଼ିବାକୁ ପଡ଼ିବ। ଆଉ କେମିତି ଜଣେ ବଢ଼ିବ ଜାଣିଥିଲେ, ମୂଲ୍ୟ ବୁଝିବ ଜଣେ, ଜୀବନର ମୂଲ୍ୟଟା କ'ଣ, ସମୟର ମୂଲ୍ୟଟା କ'ଣ, ଶକ୍ତିର ମୂଲ୍ୟଟା କ'ଣ, ଭଜନର ମୂଲ୍ୟଟା କ'ଣ, ଏଇଟା ଜଣେ ନ ବୁଝିବ ତାକୁ କ'ଣ ତାଙ୍କୁ ବୁଝେଇ ପାରିବ, ତୁମେ ବୁଝିପାରିବନି। ଆଉ ତାର ବୁଝିବା ପାଇଁ ହେଲେ ବି କିଛି ସ୍ୱୀକୃତି ଥିବା ଦରକାର, ଏଇଟା ସବୁବେଳେ ମନେ ରଖିଥିବ। ଜଣଙ୍କର ଏ ଜିନିଷ ଉପରେ ଗୁରୁତ୍ୱ କାହିଁକି ଆସୁନି, ତା ପୂର୍ବର ସ୍ୱୀକୃତିଟା ବଳବାନ, ସେ ତ ହାଲୁକା ଲାଗୁଛି କଥାଟା, ଗୋଟେ କଥାଟା ହାଲୁକା ଲାଗୁଛି। ଦେଖୁନ ତୁମେ ସେଇ ସେଇ ଯିବ, ଯେତେବେଳେ ସମୟ ଅନୁକୂଳ ହେଇଯିବ, କୃଷ୍ଣ ଯେତେବେଳେ କୃପା କରିଦେବେ, ତାକୁ ସେଇ ଜିନିଷଟା କେତେ ଗୁରୁତ୍ୱ ଲାଗିବ। ଯେତେବେଳେ ବିଲମଙ୍ଗଳ ପିତା ଶ୍ରାଦ୍ଧ ପିତାର ଶ୍ରାଦ୍ଧ ଦେଇକି ଫେରୁଥିଲେ, ସେତେବେଳେ ପତ୍ନୀ ଅଟକେଇ ଥିଲେ କି ନାହିଁ, ଆଜି ଗୋଟେ ଦିନ ରୁହନ୍ତୁ, ଆଜି ପିତାଙ୍କ ଶ୍ରାଦ୍ଧରେ ଶ୍ରାଦ୍ଧ ଦେଇକି ବାହାରକୁ ଯାଆନ୍ତି ନା, ସେତେବେଳେ ମନା କଲା ପିତା, ଖାଲି କ'ଣ ତାର ସ୍ତ୍ରୀ ଅଟକେଇ ଥିବେ, ଗାଁ ଲୋକ କିଛି କହିନଥିବେ, ବ୍ରାହ୍ମଣ କିଛି କହିନଥିବ, ସମସ୍ତେ କିଛି ଉପଦେଶ ଦେଇଥିଲେ, ତାଙ୍କ କଥା ଶୁଣିଲାନି ନା କଥା, କିନ୍ତୁ ବେଶୀ ଆଜି ଗୋଟେ ପଦ କଥା କହିଦେଲା, ତାଙ୍କ ଲାଇଫ୍ ଟର୍ନ ହେଇଗଲା, ସେଇଟା ତ ଗୁରୁତ୍ୱ ଲାଗିଲା। ସ୍ୱାମୀର ସ୍ତ୍ରୀର କଥା ଗୁରୁତ୍ୱ ଲାଗିଲାନି, ବ୍ରାହ୍ମଣଙ୍କ କଥା ଗୁରୁତ୍ୱ ଲାଗିଲାନି, କାହିଁକି ସେଇଟା ଗୁରୁତ୍ୱ ଲାଗିଲା, ତା ସମୟ ଆସିଗଲା, ତାର ସମୟଟା ଏମିତି ଏମିତି ରହିଛି, ସେ ସମୟଟା ତାକୁ ଏତେ ଫେଭରେବୁଲ୍ ହେଇଗଲା, ବର୍ତ୍ତମାନ ତାକୁ ବର୍ତ୍ତମାନ ବାହାରିବାକୁ ପଡ଼ିବ ସେ ଜଗତରୁ। ସେ ସମସ୍ତେ ଆସିଲେ ବି କୃଷ୍ଣ ଚେତନାକୁ ସୁକୃତିର ତାରତମ୍ୟ ରହିଛି, ଗୋଟେ ଜଣଙ୍କୁ ଗୋଟେ ଜିନିଷ ବହୁତ ଗୁରୁତ୍ୱ ଲାଗୁଛି, ଆଉ ଜଣଙ୍କୁ ଗୋଟେ ହାଲକା ଲାଗୁଛି, ସବୁ ଜିନିଷଟା ଗୋଟେ ଲାଇଟଲି ସେ ସବୁ ଜିନିଷ ନେଉଛି, ତାକୁ କିଛି ଭଲ ଲାଗୁନି, ସେ କ'ଣ କରିବ, ସିଏ ତାକୁ ଦୋଷ ବି ଦେଇପାରିବେନି, ସେ କ'ଣ କରୁଛି ନା, ତା ଅନ୍ତରଟା କ'ଣ ହେଇଛି, ସରଳ ନୁହେଁ, ତେଣୁ ସେ ତାର ଯେତିକି ସ୍ୱୀକୃତି ଥିଲା, ସ୍ୱୀକୃତି ନଥିଲା, ଆସିଲା କେମିତି ଆସିଗଲା, କିନ୍ତୁ ଆଉ ବଢ଼େଇ ପାରୁନି, ତାହେଲେ ନ ବଢ଼େଇ ପାରୁଛି କ'ଣ ହବ, ତୁମେ ତ ନ ବଢ଼େଇ ପାରୁଛ, ଆଉ କ'ଣ ହବ, ତୁମର ଯେଉଁ ଷ୍ଟାଣ୍ଡାର୍ଡ଼ଟା ସେଇଟା ସେଇ ଷ୍ଟାଣ୍ଡାର୍ଡ଼ ରହିଲା, ଆହୁରି ଅପରାଧ କଲେ ଆହୁରି କମିଲା, ଆଉ ରୁଚିଟା ଗୋଟେ ଆସିବନି, ନାମ କରିବା ପାଇଁ ଗୋଟେ ସ୍ପୃହ ଆସିବନି, ନାମ ପାଇଁ ଗୋଟେ ସ୍ୱାଭାବିକ ଆସିବନି, ଜପ ସେବା ଯାହା ସବୁ କରିବ ତୁମର କିଛି ଆନନ୍ଦ ଆଉ ମିଳିବନି, ସ୍ୱାଭାବିକ ଯେଉଁ ଜିନିଷଟା ନ ହବ ତୁମକୁ କିଛି ଭଲ ଲାଗିବନି, ସବୁବେଳେ ଆମ ନ୍ୟାଚୁରାଲ ଜିନିଷ ଆମକୁ ଦରକାର। ଆମେ ଆତ୍ମା ଆତ୍ମା କ'ଣ ଚାହୁଁଛି, ସବୁବେଳେ ସ୍ୱାଭାବିକ ସ୍ଥିତି, ଯେ ପ୍ରଭୁପାତ ସବୁବେଳେ ସ୍ୱାଭାବିକର ଉଦାହରଣ ଦେଇଥିଲେ, ମାଛକୁ ନେଇ ତୁମେ ଡେଭଲପ୍ ଗଦି ଉପରେ ରଖିବ, ତାକୁ ପନିର ଖାଇବାକୁ ଦେବ, ଏସି ରୁମ୍ରେ ରଖିବ, ସେ କ'ଣ ଭଲ ରହିପାରିବ, ତାକୁ ଜଳ ଦରକାର, ତା ଜଳକୁ ତାର ସ୍ୱାଭାବିକ ସ୍ଥିତି। ଆମର କୃଷ୍ଣ ଭକ୍ତି ହେଉଛି ଆମ ଜୀବନର ସ୍ୱାଭାବିକ ସ୍ଥିତି, ଆମେ ଗୋଟେ ସ୍ମରଣ କରିବା, ସବୁବେଳେ ସ୍ମରଣ କରିବା ଦରକାର, ଆଉ କ'ଣ ସମୟ ଗୁଡ଼ା ନଷ୍ଟ କରିଦେଉଛି, କିଏ ଟିଭି ଦେଖିବ, କିଏ ମୋବାଇଲ ଦେଖିବ, କିଏ ବସିବ, କିଏ ଗପିବ, ଇଏ କ'ଣ ଆମର ସମୟ ଅଛି, ତେଣୁ କ'ଣ ସବୁବେଳେ ତୁମେ କହିପାରିବ, ତାର କାହିଁକି ତା ମୁଣ୍ଡରେ କାହିଁକି ଏ ଜିନିଷଟା ପଶୁନି, ତାର ସ୍ୱୀକୃତିଟା କମ୍ ରହିଛି, ତା ଘରେ ଗୁରୁତ୍ୱ ଲାଗୁନି, ଏମିତି ହେଲେ ଏତିକି ଲାଗିବ କ'ଣ ହବ, କିଛି ଦିନ କରିବା 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 କରିବା, ମନଟା କେବଳ ମୁଁ ଜଣେ ଧାର୍ମିକ ବ୍ୟକ୍ତି ଏତିକି କହିକି ବଞ୍ଚି ବଞ୍ଚିକି ଯିବ, କିନ୍ତୁ ମନ ସପୋର୍ଟ କରିବନି ତୁମକୁ ବେଶୀ ଦିନ, କାହିଁକି ଆତ୍ମା ଯାହା ଖୋଜୁଛି ମନ ତା ପାଇପାରୁନି ନା, ଆତ୍ମା କ'ଣ ଖୋଜୁଛି, ସେ ଚାହୁଁଛି କୃଷ୍ଣ ସହିତ ସମ୍ବନ୍ଧ ରଖିବା ପାଇଁ, ମନ ତାର କ'ଣ ଖୋଜୁଛି, ବିଷୟ ଜିନିଷ, ବହୁତ ତାକୁ ଷ୍ଟ୍ରଗଲିଂ କରିବାକୁ ପଡ଼େ, ସେଥିପାଇଁ ଏଠାରୁ ଏଥିରେ ଢିଲା ଜିନିଷ କିଛି କରିବା ଉଚିତ ନା, ଭକ୍ତି ଜୀବନରେ ଆସିଲେ ମାନେ ଗୋଟେ ଲାଗିବା, ତା ଦେହରେ ସମୟକୁ ନଷ୍ଟ କରିବେନି, ନାମଟା କରିବି, ଶାସ୍ତ୍ର ପ୍ରତିଦିନ ପଢ଼ିବି, ଭାଗବତୀକୁ ପଢ଼ିବି, ନିଶ୍ଚୟ ସେବା କରିବି, ଭଗବାନଙ୍କୁ ଚିନ୍ତନ କରିବି, ସ୍ୱାଭାବିକ ଜୀବନ ବାଧାରେ ଏ ସ୍ୱାଭାବିକ ତୁମ ରୁଚି ଆସୁନି, ଆଉ କ'ଣ କରିହେବ, ଆଉ କରିହେବନି, ସ୍ୱୀକୃତି କମ୍ ଅଛି, ସେଥିପାଇଁ ଏତେ ଫ୍ୟାସିଲିଟି ଦିଆଯାଉଛି ସବୁ ମଠ ମନ୍ଦିରରେ, ଗୋଟେ ଜୀବଟାକୁ କେବଳ ସ୍ୱୀକୃତି ଦିଆଯିବ, ତାକୁ ସ୍ୱାଭାବିକ ସ୍ଥିତିକି ଅଣାଯିବ। ଗୋଟେ ରୋଗୀଟା ସେ ତା ରୋଗଟା ଜାଣିଦେଲା ପରେ ସେ ମେଡିକାଲକୁ ନଗଲେ ସେ କେମିତି ତା ସ୍ୱାଭାବିକ ସ୍ଥିତି ଆସିବ କୁହ ମୋତେ, ତାକୁ ମ୍ୟାଲେରିଆ ହେଇଛି, ସେ ଜାଣୁଥିବ ମୋତେ କ'ଣ ହେଇଛି, ମ୍ୟାଲେରିଆ, ଅର୍ଣ୍ଣ ରୁଚିନି, ଏଇଟା ଟେମ୍ପରେଚର ଆସୁଛି, ଦେହ ହାତ ସବୁ ଜାଣୁଥିବ, କିନ୍ତୁ କିଛି କରିପାରିବ, କିଛି କରିପାରିବନି, ସେଭଳିଆ ଜୀବ ଜାଣିଛି ତାର କ'ଣ ଅସୁବିଧା, କିନ୍ତୁ ସେ କିଛି କରିପାରିବନି, ଜାଣିଛି ମୁଁ ମୋର କ'ଣ ଦୁର୍ବଳତା ରହିଛି, ମୁଁ କାହିଁକି କେମିତି ହେଉଛି ଜାଣିଛି, କିନ୍ତୁ ତାର କିଛି ସ୍ୱାଭାବିକ ପ୍ରତିକାର ସେ କରିପାରିବନି। ସେଦିନ ଏଇସବୁ ମେଡିକାଲ ଭଳିଆ ଭାବ ରୋଗକୁ ବିଦୂରିତ କରିବା ପାଇଁ ଡକ୍ଟର ଆସିଲେ, ସାଧୁଗୁରୁ ମନ୍ଦିର ଭଗବାନ ନିଜେ ରହିଲେ, ଚିକିତ୍ସକ ସଦବୈଦ୍ୟ ରହିଲେ, କିନ୍ତୁ ଗୋଟେ ଜୀବଟା କେମିତି ଗୋଟେ ତା ସ୍ୱାଭାବିକ ସ୍ଥିତି ଦୁଃଖ ପାଇବ ନା, ସେ ଯଦି କୃଷ୍ଣ ସହିତ ସମ୍ପର୍କ ସ୍ଥାପନ ନ କରିବ, କୃଷ୍ଣ ପ୍ରତି ଆସକ୍ତି ନ ବଢ଼େଇବ, ଓହ ତା ଦୁଃଖ ବଳିଯିବ, କର୍ମୀଠାରୁ ତା ଦୁଃଖ ବଳିଯିବ, ଭକ୍ତର ଦୁଃଖଟା ବେଳେ ବେଳେ କର୍ମୀଠାରୁ ଅଧିକା ହେଇଯାଏ, କେତେବେଳେ ହେଇଯାଏ? କର୍ମୀ ଲୋକ କ'ଣ ଧର୍ମ ବିଷୟରେ ତାର ଜ୍ଞାନ ନାହିଁ ନା, ସେ ଟିକେ ଧର୍ମ କରିଦେଲେ ସେ ଭାରି ଖୁସି ହେଇଯାଏ। ଆଜ୍ଞା ମନ୍ଦିରକୁ ଯାଇଥିଲି, ଆଜ୍ଞା ସୋମବାର ମୁଁ ଆମିଷ ଖାଇନି, ସେ ସୋମବାର ଆମିଷ ଖାଇନି, ସେ ଲକ୍ଷ ଲୋକଙ୍କୁ କହିବ ମୁଁ ସୋମବାର ଗୁରୁବାର ଶନିବାର ଖାଇନି ଆଜ୍ଞା, ସେଦିନ ମଧ୍ୟ ମନ୍ଦିରକୁ ଯାଇ ଖାଇକି ଆସେ। ସେ ଟିକେ ଧର୍ମ କରିକି ସେ ଜାଣିଛି ଧର୍ମର ମୂଲ୍ୟ ହେଲା ଏତିକି, ଆମିଷ ଛାଡ଼ିଦେଲେ ସୋମବାର ଦିନ ସେଇଟା ଧର୍ମ, ବହୁତ ବଡ଼ ଧର୍ମ। ଆମେ ଧର୍ମର ମୂଲ୍ୟଟା କ'ଣ ଜାଣିଛେ? ସର୍ବଧର୍ମାନ ପରିତ୍ୟଜ୍ୟ। ଆମେ ଯେଉଁ ପ୍ରଥମେ ବସିଲେ ଆମକୁ କୁହାଗଲା ସବୁ ଧର୍ମ ଛାଡ଼ି କୃଷ୍ଣଙ୍କ ଶରଣ ଯିବୁ, ଆମେ ସେଟା ଆମେ ତ ସେଟା ନ କରିପାରିବା, ତାଙ୍କ ଆମକୁ କେମିତି ଲାଗିବ? ଆମେ ତ ଆମର ଧର୍ମର ମୂଲ୍ୟ ଏଇଟା, ସବୁ ଛାଡ଼ିବାକୁ ପଡ଼ିବ କୃଷ୍ଣଙ୍କ ପାଇଁ, ସବୁ କୃଷ୍ଣଙ୍କର, ପିଲା ଛୁଆ ସବୁ ଦାୟିତ୍ୱ କୃଷ୍ଣ ନାହିଁ, ମୋର କାର୍ଯ୍ୟରେ ମୁଁ କୃଷ୍ଣଙ୍କ ସେବା କରିବି। ଏଇ ଷ୍ଟେଜ୍କୁ ଆମକୁ ଦିନେ ଦିନେ ଆସିବାକୁ ପଡ଼ିବ। ତୁମେ ଏମିତି ନ ଛାଡ଼ିଲେ ବି ଦିନ ସମୟ ଆସିବ, କାଳ ତୁମକୁ ତ ସବୁ ଛଡ଼ାଇ ନେଇଯିବ, ଦେହକୁ ନେଇଯିବ, ସ୍ତ୍ରୀ ପୁତ୍ର କରିନେ, ସବୁ ଧନ ସବୁ ନେଇଚାଲି, ନିଶ୍ଚିତ ସ୍ୱାଭାବିକ ଭଜନଟା ସ୍ୱାଭାବିକ ହବା ଦରକାର। ସ୍ୱୀକୃତି ପ୍ରବଳ ନଥିଲେ ବା ସ୍ୱୀକୃତି କମ୍ ଥିଲେ ତାର ତ ବିଶ୍ୱାସ ହବନି, ଆଉ ବଢ଼ି ପାରିବନି। ଆଉ ଯଦି ଆଜି ଚାଲିଆଳି ଯୋଗୁଁ ଭାଗ୍ୟବାନ ଯିବ, ସେ ସବୁବେଳେ ଗମ୍ଭୀର ହବା ଦରକାର। ବେଶୀ ପୂର୍ବ ସ୍ୱୀକୃତିବାନ ଯିବ ଯାହାର ନଥିବ, ଯାହାର ପୂର୍ବ ସ୍ୱୀକୃତିରେ ବଳବାନ ନଥିବ, ତାର ପ୍ରୋଗ୍ରେସ୍ଟା ହବନି, ତାର ରୁଚି ନିଷ୍ଠା ଏଗୁଡ଼ା ଆସିବନି, ଗୁରୁ ନିଷ୍ଠା ଆସିବନି, ନାମ ନିଷ୍ଠା ଆସିବନି, ସେ ସବୁ କରୁଥିବ, ସ୍ୱୀକୃତିରେ ବଳବାନ ନାହିଁ ନା, ତାର କିଛି ହବନି। ସେଥିପାଇଁ କ'ଣ କରେ ନା ଆଚାର୍ଯ୍ୟ ସାଧୁଗୁରୁମାନେ ସବୁ ସ୍ୱୀକୃତି ଅର୍ପଣ କରୁଛନ୍ତି, ଭଗବାନ ରହିଲେ ଭଗବାନଙ୍କ ସେବା କରିବ, ସରଳ ଚିତ୍ତରେ ହରିନାମ କରିବ, ଏଦ୍ୱାରା ସ୍ୱୀକୃତିଗୁଡ଼ା ସବୁ ପ୍ରାପ୍ତ ହେଉଥିବେ, ପାଇଲେ ବିଶ୍ୱାସଟା ଧୀରେ ଧୀରେ ବଢ଼ିବ। ଏଇଥିପାଇଁ ବ୍ୟବସ୍ଥା କରାହେଇଛି ନା। ଆଉ ମନ୍ଦିର ମାନ ଯଦି ତୁମେ ଖାଲି ଜ୍ଞାନ ତୁମେ ଆସିବ ଗୋଟେ ଜାଣିଦେବ, ଗୋଟେ ସ୍କଲାର ହେଇକି ପଣ୍ଡିତ ହେଇକି ତୁମେ ଭାରି ଏଇଠି ଭାରି ଯିବ, ନାଇଁ ନାଇଁ ଏଇଟା କିଛି ହେବନି, ଏଇଟା ସବୁ ଥିଓରିଟିକାଲ ଜିନିଷ, ଏଇଟା କିଛି କାମ ଦେବନି, ଏଇଟା ସବୁ ଥପ୍ ଥିଓରିଟିକାଲ ଜିନିଷ। ପ୍ରାକ୍ଟିକାଲରେ ତୁମ ସ୍ୱୀକୃତି ବଢ଼େଇବାକୁ ପଡ଼ିବ, ସାଧୁଗୁରୁଙ୍କ ଅଧୀନରେ ରହିକି ସ୍ୱାଭାବିକ ଅବସ୍ଥାକୁ ଫେର, ତୁମେ ଗୋଟେ ଡିଜିଜ୍ କଣ୍ଡିସନରେ ଅଛ, ତୁମେ ସ୍ୱାଭାବିକ ଅବସ୍ଥାକୁ ଫେର, ରିଏଲାଇଜ୍ ଆଗେ କର, ସ୍ୱୀକୃତି ଗୁଡ଼ା ଅର୍ଜନ କର। ତୁମେ ଗୁରୁଦେବ ସିଧା କହୁଛନ୍ତି, ତୁମ ସାଧୁଗୁରୁମାନେ ସ୍ୱୀକୃତି ତୁମକୁ ଅର୍ପଣ କରୁଛନ୍ତି, ଏ ସେବା ଦିଆଯାଉଛି, ଯେଉଁ ଜିନିଷ ଏଇ ସେବାଟା କର, ଏଇଟା ତୁମକୁ ସ୍ୱୀକୃତି ଦିଆହେଉଛି ଭଗବାନଙ୍କ ସେବା, ତୁମେ ଜାଣିବ ତାର ମୂଲ୍ୟଟା କ'ଣ, ସମୟ ଆସିବ ଜାଣିବ, ଆମେ ବି ଜାଣିନଥିଲୁ, ଆମେ ବି ସେତେବେଳେ ଏଇଟା ଗୋଟେ ବଡ଼ନ ବୋଲି ମନେ କରୁଥିଲୁ, କିନ୍ତୁ ଏତିକି ଯେତେବେଳେ ଯାହା ଦିଆଯାଏ ଗମ୍ଭୀର ହିସାବରେ ଗ୍ରହଣ କରିବାକୁ ପଡ଼େ, କାହିଁକି ଗୁରୁଦେବ ଏଇଟା କହିଛନ୍ତି, ସେତେବେଳେ ସବୁ ଏମିତି ଥିଲା। କଷ୍ଟ କେବେ ଗୋଟେ କେବେ ମନ ହୁଏ ନା କଷ୍ଟ, ବରଂ ଖୁସି ଲାଗେ, ଯେତେ ହାର୍ଡସିପ୍ ନେଲେ ବି ସ୍ୱୀକୃତିଟା ଅର୍ଜନ କରିବାକୁ ପଡ଼େ। ତୁମ ସାଧୁଗୁରୁ ଖୁସି ହେଇଗଲେ, ସେବାଟା ଗ୍ରହଣ କରିଦେଲେ, ତୁମ ସ୍ୱୀକୃତିଟା ବଢ଼ିଲା, ସ୍ୱୀକୃତି ବଢ଼ିଲେ ତୁମ ବିଶ୍ୱାସଟା ବଢ଼ିଲା, ସ୍ୱାଭାବିକ ଭଜନ ଅବସ୍ଥାରେ ସେ ସମୟରେ ଆସିବ। ସ୍ୱୀକୃତି ନ ବୋଲେ ସ୍ୱାଭାବିକ ଭଜନ ହବନି, ଏଇଟା କ'ଣ ଟଣା ଘୋଷରା କରି ଖାଲି ତୁମେ ତ ଗୋଟେ ଭିତରୁ କିଛି ଆସୁନି ନା। ଏ ଭଜନ ପଥରେ ତୁମେ ଯେଉଁ ଚାଲିବାକୁ ହେଲେ ତୁମକୁ କ'ଣ ଦରକାର, କେଉଁ ସହାୟତା ଦରକାର, ସେଠୁ ଆତ୍ମା ପରମାତ୍ମାଙ୍କର ସହାୟ ଦରକାର, ପରମାତ୍ମାଙ୍କର ସହାୟ ଦରକାର। ତୁମେ ତାଙ୍କ ରାସ୍ତାରେ ଯିବ ନା, ତୁମେ ଯିବ କୁଆଡ଼କୁ, ଉପରକୁ, ଗୋଲୋକ ବୃନ୍ଦାବନ ଆଡ଼କୁ ଯିବ ନା, ତୁମେ ଯୁଆଡ଼କୁ ଯିବ ତାଙ୍କର ସହାୟ ଦରକାର। ଏଠି ବିଷୟ ଭୋଗିବାକୁ ହେଲେ ଏଠି କାହାର ସହାୟ ଦରକାର, ଗୁଣର, ମନର, ଗୁଣର, ଆମ ଦ୍ୱାରା ହବନି ଏ ଜିନିଷ, ଆମ ତାଙ୍କର ସହାୟ ଦରକାର, ତାଙ୍କ ପାଇଁ ଏଥିପାଇଁ ସେବା କରାହେଉଛି, କର୍ମ କରାହେଉଛି କୃଷ୍ଣଙ୍କ ଉଦ୍ଦେଶ୍ୟରେ। ଏ କୃଷ୍ଣଙ୍କ ଉଦ୍ଦେଶ୍ୟରେ କର୍ମ କଲା ପରେ ଭଗବାନ ଗୀତାରେ ସବୁ କହିଲେ ନା, ଏଇଟା ନ କରିପାରୁଛ ମୋ ପାଇଁ ଏହା କର, ଏ ନ କରିପାରୁଛ ମୋ ପାଇଁ ଏହା କର, କହିଲେନି ସବୁ? କାହିଁ ଭଗବାନ କୃଷ୍ଣ ଗୋଟେ ପରେ ଗୋଟେ କହିଲେ, ଏଇ ଅବସ୍ଥା କରିକରି ତୁମର ଲାଷ୍ଟ କୌଣସି ମନମନା ହବ, ସେ କୃଷ୍ଣଙ୍କ ଚିନ୍ତା ହେଇଯିବ, କାରଣ କୃଷ୍ଣଙ୍କ ପାଇଁ ତୁମେ ସବୁ କରୁଛ ନା, କୃଷ୍ଣ ଯେତିକି ଗ୍ରହଣ କରିବେ ତୁମ ସ୍ୱୀକୃତିଟା ଯେତେ ବଢ଼ିବ, ଏଇଟା ହେଉଛି କୌଣସି ଥିଓରିଟିକାଲ ଜିନିଷ ନୁହେଁ, ତୁମର ସେବାଟାକୁ ଯେତିକି ଗୁରୁ କୃଷ୍ଣ ଗ୍ରହଣ କରିବେ ତୁମ ସ୍ୱୀକୃତିଟା, ଭକ୍ତି ନୁ ସ୍ୱୀକୃତିଟା ତୁମେ ସେତିକି ପ୍ରାପ୍ତ ହବ। ଭକ୍ତି ନୁ ସ୍ୱୀକୃତି ଯେତେ ବଢ଼ିବ ସାଧୁସଙ୍ଗ ପ୍ରତି, ହରିନାମ ପ୍ରତି, ବିଗ୍ରହଙ୍କ ପ୍ରତି, ଆଧ୍ୟାତ୍ମିକ ଜିନିଷ ପ୍ରତି ସେତିକି ରୁଚିଟା ବଢ଼ିବ, ବିଶ୍ୱାସଟା ବଢ଼ିବ। ବିଶ୍ୱାସ ବଢ଼ିଲେ ତୁମର କ'ଣ ହବ, ପୁଣି ଆହୁରି ଅଧିକ କରିବା ପାଇଁ ଇଚ୍ଛା ହବ, ଆହୁରି ଅଧିକ କରିବା ପାଇଁ ଇଚ୍ଛା ହବ, ତୁମର ପ୍ରଯତ୍ନଶୀଳ ହବ, ଅପରାଧ କରିବନି, ତୁମ ରୁଚି ବଢ଼ିବ। ଯେତିକି ସେ ଗ୍ରହଣ କରିକରି ଚାଲୁଥିବେ ତୁମର ସ୍ୱାଭାବିକ ଭଜନଟା ଅବସ୍ଥାଟା ଆସିବ, ସ୍ୱାଭାବିକ ଭଜନ ଅବସ୍ଥା। କୌଣସି ସ୍ତ୍ରୀ ଲୋକକୁ ମାନେ ଗାଁ ଗହଳିର ଯେଉଁ ମା ମାନଙ୍କୁ କେବେ ସକାଳୁ କୁହାଯାଉନି, କୌଣସି ସ୍ତ୍ରୀ ଲୋକ କହୁନି, କ'ଣ ସେଇ ଜୀବନ ସାରା ମୁଁ ସେଇଆ କରିବି, ହଁ ସେ କ'ଣ କରୁଛନ୍ତି ସକାଳୁ ଉଠି, ସେ ଯେଉଁଦିନ ବାହାହେଲେଣି, ଆଜିକାଲି କଥା ମୁଁ କହିପାରିବିନି, ସେ ସେତେବେଳେ କ'ଣ, ସେତେବେଳେ କୌଣସି ଗ୍ୟାସ୍ ଚୁଲା ନଥିଲା, ସେତେବେଳେ କୌଣସି ଗ୍ୟାସ୍ ଚୁଲା ନଥିଲା, ଆଉ କ'ଣ ନଥିଲା, ଗ୍ରାଇଣ୍ଡର ନଥିଲା, ୱାସିଂ ମେସିନ୍ ନଥିଲା, କେଉଁ ଘର ଥିଲା, ମାଟି ଘର, ମୋର ମନେ ଅଛି ସବୁ, ଯେ ଘରେ କିଏ ମରିଗଲା କେତେ ଦିନ, ଦଶ ଦିନ ଏଗାର ଦିନ, ନଅ ଦିନ ନା କେତେ ଲିପା ହେବ ସବୁ, ସେ ସିଡ଼ି ସିଡ଼ି ପଡ଼ିବ, ସିଡ଼ି ପଡ଼ିକି ସେ ସବୁ ଯେଉଁ ମାତାଜୀ ମାନେ ସବୁ ଥିବେ, ସେ ଭାଉଜମାନେ ସବୁ, ସେ ଗୋଟେ ଲୋକ ଆସିବ, ସେ ମାତାଜୀ ଗାଁ ଗାଁରୁ ଯେଉଁ ଲୋକ ଆସିବ ତାକୁ ସବୁ ବଢ଼ା ହବ, ସେ ସବୁ ଲିପିବ, ପୁରା ଘର ଲିପା ହବ, କ'ଣ ନା ଲିପା ଚାଲିଛି, ଘରେ ଲିପିବେ କେତେ ସେମାନେ। ଆଚ୍ଛା କ'ଣ କରୁଛନ୍ତି ଜୀବନରେ ସାରା, ଜୀବନ ସାରା ସକାଳୁ ଉଠି ଚୁଲ ଲଗେ, ହେ ଚୁଲ ଲଗା ଚୁଲ ଲଗେ, ରୋଷେଇ ସରିଲା, ରୋଷେଇ ସରିଲା ପୁଣି ବାସନ କୁସନ ମାଜେ, ପୁଣି ଛୁଆ ଖାଇବାକୁ ଦେ, ପୁଣି ଚାରିଟା ବେଳକୁ ତିନି ଟାଇମ୍ ପୁଣି ଖାଇବା, ପଖାଳ ସକାଳୁ ଯେ ପଖାଳ ଦେବ ତାକୁ କ'ଣ ପଡ଼େ, ପୋଡ଼ା ପୋଡ଼ି କରି ଖାଇବାକୁ ଦେଇ ଖାଇବାକୁ ଦେଇ ଗଲା, ପୁଣି ବାରଟା ବେଳେ ପୁଣି ରୋଷେଇ ସରିଲା, ପୁଣି ରାତିକି ରୋଷେଇ କର, ପୁଣି ବାସନ କୁସନ ମାଜେ, ପୁଣି ଶୋ, ତା ଦେହରେ ବଟା ବଟି କରି ପୁଣି ଉଠିଲା, ପୁଣି ସକାଳୁ ଉଠିଲା, ପୁଣି ଚାଲିଲା, ହଁ। ଆଚ୍ଛା ତାଙ୍କୁ କାହିଁ କଷ୍ଟ କାହିଁ ଲାଗୁଛି, ତାକୁ କାହିଁ କଷ୍ଟ ଲାଗୁନି, ତାକୁ ନିଜର କରିଦେଇ ତାକୁ କିଛି କଷ୍ଟ ଲାଗୁନି, ସେଟା ମୋ ଧର୍ମଟା ମୁଁ ଆଉ କରିବି, ଆଉ ଆଉ କ'ଣ ଅଛି, ଏ ମୋ ବୁଢ଼ୀ ମାନଙ୍କୁ ଦେଖି ସବୁ ବାଲେଶ୍ୱର ଫାଲେଶ୍ୱର ଥିଲା ବେଳେ ସେ ଗରିବ ଲୋକ ସବୁ ମୁଁ ଦେଖେ, ଇଆ ବାଡ଼ ତା ବାଡ଼ ଖରା ଯେଉଁ ବର୍ଷା ଦିନ ହେଇଯିବ ଆଉ କ'ଣ, ଚୁଲି ଧରିବା ନେଇକି ଆଉ କିଛି ନଥିବ, ସେ କହିଲେ କାହା ବାଡ଼ ଭାଙ୍ଗିଗଲା, ବର୍ଷା ଦିନ ବାଡ଼ ଭାଙ୍ଗିଯାଏନି କି ସବୁ, ଏ ଯେଉଁ କଣ୍ଟା ବାଡ଼ଟା ସବୁ ଭାଙ୍ଗିଥିବ, ଇଆ ବାଡ଼ରୁ ଟାଣି ଆଣେ, ସେ ଲୋକ ଗାଳି ଦେଉଥିବେ, ଇଆ ବାଡ଼ରୁ ଟାଣି ଆଣେ, ତା ବାଡ଼ରୁ ଟାଣି ଆଣେ, ଏ ଯେଉଁ ବାଉଁଶ ପତ୍ରକୁ ସବୁ ଖରିକି ନେଇକି ଯିବେ, ଆମ୍ବ ପତ୍ର, ଆମ୍ବ ପତ୍ର ସବୁ ଝଡ଼ିବ ତାକୁ ତାକୁ ସବୁ ଝାଡ଼ୁ ମାରିକି ନେଇକି ଯିବେ, ଦେଖ ଗୋଟେ ଲୋକଟା କେତେ ତାର ଲାଗି ସଂସାର ପ୍ରତି, ହେଇଯିବ ଗାଈ ପଳେଇଯିବ ସାଙ୍ଗେ ସାଙ୍ଗେ ତା ଗୋବରକୁ ଗୋଟେ ନେଇ ପଳେଇବ, ନେଇକି ସେ ପାରିଦେବ ସାଙ୍ଗେ ସାଙ୍ଗେ, ମୋର ଗୋଟେ ଘସି ହେଇଗଲା ତ, ତା ମନ ଭାରି ଖୁସି, ଗୋଟେ ଦୁଇଟା ଘସି ହେଇଗଲା ଆଉ, ତା ମନ ଭାରି ଖୁସି। ଆରେ ଦେଖ ତୁମେ ତାଙ୍କ ତ ଶିଖ, ପରିବାର ପ୍ରତି ସେମାନେ କେତେ ଆସକ୍ତ ଅଛନ୍ତି, ଯଦି ସେମାନେ ଭୁଲ ରାସ୍ତାରେ ଅଛନ୍ତି ସେଇଟା ଆମକୁ ଶିଖିବାକୁ ପଡ଼ିବ, ଏଠି ହେଲେ ତୁମେ ସ୍ୱୀକୃତି ଅର୍ଜନ କରିପାରିବ, ଭୁରି ସ୍ୱୀକୃତିବାନ କେବଳ ସାଧୁଗୁରୁ ବାକ୍ୟରେ ବିଶ୍ୱାସ କରି ହରିଭଜନ କରିପାରିବ। ଏଇଟା ଗୋଟେ ଛୋଟ ରାସ୍ତା, ଏଇଟା ବୈକୁଣ୍ଠ ପତର ରାସ୍ତା, ସେଥିପାଇଁ ସେ କହିଦେଲେ ଶତକଡ଼ା 2% ଲୋକ ବି ଏ ଶୁଦ୍ଧ ଭକ୍ତି ରାସ୍ତାରେ ଚାଲିବା କଷ୍ଟ, ମିଳିବା କଷ୍ଟ, ଶତକଡ଼ା 2% ଲୋକ ଯାହାଙ୍କର କୌଣସି କାମନା ବାସନା ନାହିଁ, କେବଳ ଚାହୁଁଛନ୍ତି କେମିତି କୃଷ୍ଣଙ୍କୁ ସୁଖୀ କରିବା, ଗୁରୁଙ୍କୁ ସୁଖୀ କରିବା, ବହୁତ ବଡ଼ ପ୍ରାଇସ୍, ଏଇଟା ହଠାତ୍ ହେବନି। ଆଉ ଜଣଙ୍କ ଶତକଡ଼ା 2% ଲୋକ ଅଛନ୍ତି, ତାହେଲେ ମୋ ପରସେଣ୍ଟ କ'ଣ, ଆରେ ଆମେ ତ ଆସିଛେ ସେଥିପାଇଁ, ଆମେ ସେଥିପାଇଁ ଆସିଛେ, ଗୋଟେ ସ୍କୁଲକୁ ୟୁନିଭର୍ସିଟିକୁ ଯାଉଛେ, ଯିଏ ଯାଉଛି ୟୁନିଭର୍ସିଟିରେ ଆଡ଼ମିସନ୍ କରିବା ପାଇଁ ସେ କ'ଣ ଫେଲ୍ ହେବା ପାଇଁ ଯାଉଛି, ଯିଏ ସ୍କୁଲକୁ ଯାଉଛି ପଶୁଛନ୍ତି ପିଲା କ'ଣ ଫେଲ୍ ହେବା ପାଇଁ କି ବସୁଛି, କାହିଁକି ଆସୁଛି, ପାସ୍ କରିବା ପାଇଁ ଆସୁଛି। ଆଉ ତୁମେ ଫାର୍ଷ୍ଟ କ୍ଲାସ୍ ନ ପାଇପାରିଲ, କମ୍ ସମ ସେକେଣ୍ଡ କ୍ଲାସ୍ ପାଅ, ଥାର୍ଡ଼ କ୍ଲାସ୍ ପାଅ, ଫେଲ୍ ହେବା ପାଇଁ ଯାଉଛ, ଜଣେ ତାର ସ୍କୁଲକୁ ଆସୁଛି ସେ କ'ଣ କହୁଛି, ମୁଁ ପାସ୍ କରିବି ଗୋଟେ ସାର୍ଟିଫିକେଟ୍ ଧରିକି ଯିବି, ହେଲେ ତୁମର ଗୋଟେ ଯିଏ ଭକ୍ତିପତକୁ ଆସିଛନ୍ତି ତାର ଏ ଆଇଡ଼ିଆଟା ମନ ଭିତରେ ରହିବା ଦରକାର, ମୁଁ ଗୋଟେ ପ୍ରାୟତଃ ଗୋଟେ ପ୍ରାଇସ୍ ଦେବାକୁ ବି ପଡ଼ିବ, ମୁଁ ଶୁଦ୍ଧ ଭକ୍ତି ପାଇବି ମାନେ ମୋର ପ୍ରାଇସ୍ ହେଲା ଏହା, ମୋତେ ପୂର୍ଣ୍ଣ କୃଷ୍ଣଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ, ସ୍ୱାଭାବିକ ଭଜନ କରିବାକୁ ପଡ଼ିବ। ସ୍ୱାଭାବିକ ଭଜନର ପଥଟା କ'ଣ ଜଣେ କହିବ, କାହିଁକି ମୋ ମନ ଭିତରେ ଏମିତି ସୁକୁଟ କାପଟ ରହୁଛି, ଏମିତି ରହୁଛି, କାମକ୍ରୋଧ ରହୁଛି, ଏମିତି ରହୁଛି, କାହିଁକି ଏଇଟା ସବୁ ରହୁଛି, ଆରେ ଏଇଟା ଅନାଦିକାଳର ଜିନିଷ, ତୁମେ ତାକୁ ବାହାର କରିପାରିବ ନାହିଁ, ଏଇଟା ଅନାଦିକାଳର ତୁମ ସ୍ୱଭାବଟା, ସେ କର୍ମ ହିସାବରେ ତୁମର ସ୍ୱଭାବ ହେଇଛି, କିଏ କ୍ରୋଧି, କିଏ ଶାନ୍ତ, କିଏ ମୂଢ଼, କିଏ ଉଗ୍ର, ବିଭିନ୍ନ ପ୍ରକାର ସ୍ୱଭାବର ବ୍ୟକ୍ତି ଅଛନ୍ତି, କ'ଣ ହେଇଛି କର୍ମ, କର୍ମ ହିସାବ ସବୁ କ'ଣ, ସବୁ ଏଇ ଏଇ ଯେଉଁ ଜୀବନ ଭକ୍ତି ଜୀବନରେ ଆମେ କ'ଣ କରିବା, ଏଇଟା ସବୁ ସବୁ ପରିବର୍ତ୍ତନ ହବ, ଏଇ ସ୍ୱୀକୃତିଟା ଅର୍ଜନ କରିକି ସାଧୁଗୁରୁଙ୍କୁ ପ୍ରାର୍ଥନା କରିକି ଏଇଟା ସବୁ ବଦଳାଇବାକୁ ପଡ଼ିବ। ଜୀବଟା କ'ଣ କରିବ, ତାର ତ ସ୍ୱଭାବ ହିସାବରେ ସେ ଜନ୍ମ ହେଇଛି, ତା ଭିତରେ ଏଇଟା ରହିଛି, ଆରେ ସେଇଟା ରହିଛି ସିନା, ଆମେ ଆସିଛେ ଏଠି, ଏଠି ଚାନ୍ସ ଅଛି ଭକ୍ତି ଭକ୍ତି ଜୀବନରେ, ଏଠି ଶୋଧ ନେବାର ଚାନ୍ସ ଅଛି, ଏଠି ନ ହେଇପାରିଲେ ଆଉ ଆଉ ନହେଇପାରିବେ, ଏଇଟା ଏଇ ଗୋଟିଏ ଜାଗା, ଏ ସୁଯୋଗଟା ଅଛି, ସେଥିପାଇଁ ସ୍ୱୀକୃତି ସାଧୁଗୁରୁ ଗୁରୁଦେବ କହୁଛନ୍ତି, ପରେ ସାଧୁଗୁରୁ ସ୍ୱୀକୃତି ଦେଉଛନ୍ତି ତୁମକୁ, ତୋର ଏତେ ସ୍ୱୀକୃତି ନାହିଁ, ତୁମର ରୁଚି ଲାଗିବନି, ଭଗବାନଙ୍କ କଥା ରୁଚି ଲାଗିବନି, ଭାଗବତ ରୁଚି ଲାଗିବନି, ନାମ ରୁଚି ଲାଗିବନି, ସବୁ କିଛି କିଛି ଭଲ ଲାଗିବନି, ସ୍ୱୀକୃତି ନାହିଁ ନା, ଏଇଟା ଖାଲି କ'ଣ ଜବରଦସ୍ତି କରିବାକୁ ପଡ଼େ, କାହିଁକି ଆ ନଗଲେ ସେ ମହାରାଜ ଖରାପ ଭାବିବେ, ମୁଁ ମଠରୁ ରହୁଛି, ମଠରୁ ନହେଲେ ସୋସାଇଟି ସ୍କନ୍ ବାହାର କରିଦେବ, ମଙ୍ଗଳାତି ନହେଲେ ଅସୁବିଧା ହେବ, ଇଚ୍ଛା ନାହିଁ, ବେକରେ ପଘା ଲାଗିଲେ କାହାକୁ ଭଲ ଲାଗିବ, ଗୋମାତାଙ୍କ ବେକରେ ପଘା ଲାଗିଲେ ଖୋଲିବା ମାନେ ସେ ଖୋଲିଲା ମା ଖୋଲି ଦିଅ, ତାପରେ ଦେଖିବ କ'ଣ ହବ, ଡିଆଁ ଡିଁ କରି ତାଙ୍କୁ ସେଇଟା ଦରକାର, ଆଉ ପଘା ବାନ୍ଧିକି ଆମେ କ'ଣ ତାଙ୍କୁ ଡିସିପ୍ଲିନ୍ କରୁଛେ, ଏତିକି ଜାଗା ଭିତରେ ତୁ ର ସେଗୁଡ଼ ବଧ ଯୋଗୁଁ ସେଥିପାଇଁ ବିଭିନ୍ନ ପ୍ରକାର ରୁଲ୍ସ ରେଗୁଲେସନ୍ ତାଙ୍କୁ ବନ୍ଧା ହେଇକି ରହିଥିବ, ଖୋଲିଦେଲେ ତାକୁ ପାରିବ ତୁମେ, ଖୋଲିଲା ଲୋକ ମାତ ସେ ଡିଆଁ ଡିଁ କରୁଛୁ ସେଭଳିଆ, ଆରେ ସ୍ୱାଧୀନ ରହିଲେ ମାନେ ତୁମେ ସ୍ୱୀକୃତିରେ ପାଇପାରିବେ ନା, ସାଧୁଗୁରୁ କ'ଣ ସେଇଟା କ'ଣ କୁହାଯାଏ, ଅମନ୍ଦ ଦୟ ଦୟା, ମନ୍ଦ ଉଦୟ ହବନି ସେ ଦୟାଟା ଦଉଛି, ମା ଗାଳି ଗୁଲଜ କରୁଛି ସବୁ କରୁଛି, ପୁଣି ପଇସା ବି ତୁମ ହାତକୁ ବଢେଇ ଦେବୁ, ଯା ତୁ ମଦ ଖାଇବୁ, ଯା କି ଯା ଆମିଷ ଖାଇ ଦେଇକି ଆସିବୁ, ହୋଟେଲରୁ ଖାଇ ଦେଇ ଆସିବୁ, ମା ତା ଦୟା କରୁଛି, କିନ୍ତୁ ସେଥିରେ ମନ୍ଦ, ସବୁ ଜଗତରେ ଯେତେ ଜଣ ଯାହା କରୁଛନ୍ତି ସବୁ ସବୁଥିରେ ମନ୍ଦ ଅଛି, କେବଳ ସାଧୁଗୁରୁ କେବଳ ଚାହାନ୍ତି ଜୀବଟା ସାଧୁଗୁରୁଙ୍କର ଦୟାଟା ହେଉଛି ଅମନ୍ଦ ଦୟା, ମନ୍ଦ କେବେ ଉଦୟ ହବନି, ସେ ଜୀବଟା କିନ୍ତୁ ସ୍ୱୀକୃତିଟା ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ ନ ହେଇପାରିବ ତା ତ ଅନ୍ତରରୁ ଗୋଟେ ସ୍ୱାଭାବିକ ଭାବନାଟା ଆସିବନି ଭଜନ କରିବା ପାଇଁ, ସେ ମାଳ ଧରିବ ତା ଖାଲି ତାକୁ ଚିଡ଼ା ଚିଡ଼ା ଲାଗିବ, ମାଳ ଧରିଲେ କେମିତି ଏଇଟା ହରେକୃଷ୍ଣ ହରେକୃଷ୍ଣ କହି କେମିତି ଶାରଦାରେ ଗୋଟେ ଗଲା, ଇଏ ଗୋଟେ ଝମେଳା ଗଲା ମଣ୍ଡରୁ, ଏଇ ଝମେଳାଟା ଗୋଟେ ବିଶାଳ ବଡ଼ ଝମେଳାଟା, କିନ୍ତୁ ଛାଡ଼ି ଚୁଡ଼ି ଦେଖିବି ଆସ, ତାପରେ ପୁଣି କୁଆଡ଼େ ମୋବାଇଲ ଦେଖିବି, କୁଆଡ଼େ କ'ଣ ଦେଖିବି, କୁଆଡ଼େ କ'ଣ ବୁଲିବି, କୁଆଡ଼େ କ'ଣ କରିବି, ତାର ଫଟ ତା ମୁଣ୍ଡ ଖାଲି ଘୁରିବ, ସେ କ'ଣ କରିବ, ତାର ତ ସ୍ୱୀକୃତିଟା ନାହିଁ ନା, ତାକୁ ଆମେ ଦୋଷ ବି ଦେଇପାରିବାନି, ସିଏ କହିବେ ଆଜ୍ଞା ମୁଁ କ'ଣ କରିବି, ମୁଁ ଚେଷ୍ଟା କରୁଛି, ଆରେ ତୁ ଚେଷ୍ଟା କଲେ ହବନି ବାପା, ଏଇଟା ତାହା ତୁ ଜୀବନ ସାରା ସେମିତି କଲେଇ ପାରିବୁନୁ, ତୁ ଟ୍ରାଏ କରିବୁ ମୁଁ ଏମିତି କରିବି ସେମିତି କରିବି, କିଛି ସେଟା ଥିଓରିଟିକାଲ କିଛି ଦିନ କରିବି, ତାପରେ ଆଉ ସେଇଟା ହେଉଛି ନା ବର୍ତ୍ତମାନ, ଆଉ ଗୋଟେ ପିଲା ଟ୍ରାଏ କରୁଛି ମୁଁ ଏମିତି ସାଧନ କ'ଣ ଏବେ ମୁଁ ସାଧନ ବଢ଼େଇବି, ବଢ଼ା ବାପା, ତୁ ଭିତରେ ତୋର ବିଚାରଧାରାଟା ସେୟା, ଯେତେ ସାଧନ ବଢ଼ିବ ସେ କିଛି ଦିନ ପାଇଁ ତୋ ମାଇଣ୍ଡକୁ ଆଡ଼ଜଷ୍ଟମେଣ୍ଟ କରି ରଖିବ, ତାପରେ ମନ ଗୋଟେ ଦିନ ଆସିବ ଦୁର୍ବଳତା ଉଠେଇ ଦେଇକି ଓଢ଼େଇ ପବାଡ଼ ଦେଉଛି, ଏଇଟା କୌଣସି ଗୋଟେ ଥିଓରିଟିକାଲ ପ୍ରିନ୍ସିପଲ କ'ଣ କୁହାଯାଏ ତାକୁ ଟେକ୍ନିକ ବେଳେ ତୁମେ ଚିନ୍ତାକରଣ ଭକ୍ତିଟା ପାଇଯିବ ବୋଲି ମନେନ୍ଦ୍ର ସଂଯମ କରିଦେବ ବୋଲି ଭଗବାନ ଯେତେବେଳେ କହିଦେଲେ ନା, ତାହାନି ସର୍ବାଣୀ ସଂୟମ୍ୟମ ଯୁକ୍ତ ଆସିତ ମତ୍ପର, ବାରମ୍ବାର ମତ୍ପର ଶବ୍ଦ ଲଗାଉଛନ୍ତି, ମତ୍ପର ହେବାକୁ ପଡ଼ିବ, ମୋ ଚେତନା ରହିବାକୁ ପଡ଼ିବ, ତା ବିନା ତୁମେ ଅଲଗା କିଛି ଯେତେ ପ୍ରକାର ଜିନିଷ କରିବ ସେଇଟା ଗୋଟେ କ'ଣ କୁହାଯାଏ, କାଦୁଅ ଯେମିତି କାଦୁଅ ଘର ପାଣି ପାଣି ଖାଇଗଲା, ପାଣି ଖାଇ ଫସି ପଡ଼ିଲା, ତାର କ'ଣ କରୁଛ, କାଦୁଅ ମୁଠା ଉଠଉଛ ପୁଣି ଛାଡ଼ି ଦେଉଛ, ପୁଣି ବର୍ଷା ହେଲେ ପୁଣି ଖସିବ, ସେଇଟା ହେଉଛି ଅତଡ଼ା କୁହନ୍ତି ନା, ଅତଡ଼ା ଖସିଲା, ଇଏ ସେଇଭଳିଆ କାମ ବାପା, ତୁମେ କହିବ ମୁଁ ସାଧାରଣ ଭଜନ ଯେତେ ପ୍ରକାର ଜିନିଷ କରି ଚାଲାକ କରିକି ମୁଁ କରିଦେବି କରିପାରିବି, ଏଇଟା ସେ ଜିନିଷ ନୁହେଁ, ଏଇଟା କୃଷ୍ଣ, ଏଇଟା ହେଉଛି କ'ଣ, ଆମେ କୃଷ୍ଣ ବାହାରେ ମତି ରଖିବା, ତାଙ୍କର ଶକ୍ତିରେ ପ୍ରାପ୍ତ ହେଲେ ତାଙ୍କ କାମଟା କରିପାରିବା, ନହେଲେ ହେବନି ପାରିବୁନି, ତାଙ୍କର ଶକ୍ତିଟା ଦରକାର, ଆଉ ସେ ଶକ୍ତିଟାକୁ ପ୍ରାପ୍ତ ହେବାକୁ ହେଲେ ବା ସେ କର୍ମଟା କରିବାକୁ ହେଲେ ତୁମର ସ୍ୱୀକୃତି, ଏଠି ସ୍ୱୀକୃତି ଯେଉଁ ଶବ୍ଦଟା ଅଛି ଏହା ଏହାର ଅର୍ଥ ହେଉଛି ଏହା ଭକ୍ତି ଉନ୍ମୁଖୀ ସ୍ୱୀକୃତି, ଏଇଟା ତୁମର ଯେତେ ଷ୍ଟକ୍ ହେବ ତୁମର ଭଜନଟା ସେତେ ସ୍ୱାଭାବିକ ହେବ, ସବୁବେଳେ ମନଟା ରହିବ କୃଷ୍ଣଙ୍କ ପାଖରେ, ଚିନ୍ତା କରିବ ଭୁଲ କଲେ ବି ଚିନ୍ତା କରିବ ମୋର କର୍ତ୍ତବ୍ୟ କ'ଣ, ମୁଁ କ'ଣ କରିବା ଦରକାର, ମୁଁ ବୈଷ୍ଣବ ମୁଁ କେମିତି ଗୁରୁଙ୍କୁ ପ୍ରସନ୍ନ କରିବି, ଜୀବନଟା ମୋର ବୟସ ହେଇଯାଉଛି କାହିଁକି ଏତେ ପ୍ରଜଳପ କରିବି, କାହିଁକି ଏତେ କାହାକୁ କିଛି କହିବି, ଏଇଟା ସବୁ ନିଜକୁ ଏଇଟା ସବୁ ଆସିଯିବ, ସବୁ ନିଜକୁ ନିଜେ ଆସିଯିବ, ଜଣେ କହୁଛି ନା, ଜଣେ ବିଚାର କରୁଛି କାହିଁକି ମୋର ହଉନି ଭକ୍ତିଟା, ଆରେ କାହିଁକି ହଉନି ବୋଲି ତୁମେ ଯେତେ ଚେଷ୍ଟା କଲେ ପାରିବନି, ତାର ଗୋଟେ କାରଣ କିଛି ନାହିଁ କାହିଁକି ମୋର ହଉନି, ତାପରେ ଶେଷ କ'ଣ ହବ, ତାହେଲେ ହଉନି ତ ହଉନି ଛାଡ଼ିଦେବ, ଯେମିତି ଚାଲିଛି ଗାଡ଼ି ସେମିତି ଚାଲୁ, ଏ ଦେଖୁନା ଏ ଯୋଉ ସେ ଯୋଉ କ'ଣ ହେଟା ଏ ଜେନେରେଟର ଫେନେରେଟର ଯୋଉ ସୁଥାଏ ଗାଡ଼ି ଫାଡ଼ି ଯୋଉ ବାଇକ୍ ଫାଇକ୍ ନେଉଛ, ସେ ମେକାନିକ ଦେଖିବ ଟ୍ରାଏ କରିବ କହିବ ନା ତୁମର ଗାଡ଼ିର ଆଉ କ'ଣ ତେଲ କେତେ କ'ଣ ତାକୁ କୁହନ୍ତି ମାଇଲେଜ, ଆଉ ତୁମର ମାଇଲେଜ ଆଉ ବଢ଼ିବନି, ସେ 30ରେ ଚଲା ଚଲା ସେ ଆଉ ବଢ଼ିବନି, ଦୋକାନ ଟିକେ ବଢ଼ଉନା, ବଢ଼ାଇ ତୁମେ ଇଞ୍ଜିନ୍ ଚେଞ୍ଜ କରିବାକୁ ପଡ଼ିବ, କାହିଁ ଇଞ୍ଜିନ୍ ଚେଞ୍ଜ କରିବ, କାର ଆଉ ଆଉ 10-5 ହଜାର ଖର୍ଚ୍ଚ କରିବ ସେଥିରେ ଚଲା, ଆଉ ବୁଝିପାରୁଛ କି ନାହିଁ, ସେଇଭଳିଆ ଆମର ତୁମେ ଯଦି ଖୋଜିବ କ'ଣ କଲେ ମୋର ଟିକେ ଭକ୍ତି ହବ, ଇଞ୍ଜିନ୍ ଚେଞ୍ଜ କର, ସେଟା ତ କରିପାରିବି,
ତୁମେ ମୁଣ୍ଡରୁ କିଛି କାଢ଼ିଦେଇକି ଆଉ ଗୋଟେ ଭକ୍ତି କରିଦେବ ଯେ ଭକ୍ତି ହେଇଯିବ, ହେଇପାରିବନି। ସେସବୁ ମନ କହିବାରେ ଯେମିତି ଚାଲୁଛୁ ସେମିତି ଚାଲ, ସେଇ ତିରିଶରେ ଚାଲ, କାହିଁକି ଏତେ ହାଳୁ ଖାଉଛୁ, ଏ ଜନ୍ମରେ କେଉଁ କୃଷ୍ଣ ମିଳିବ ନା କ'ଣ, କାହିଁକି ଦେଉଛୁ, ଦେ ଖାଇ ପିଇକି ତ ଚାଲ, କାହିଁକି ଏତେ ବାଳ ହେଉଛୁ, କୃଷ୍ଣ ପାଇବା କ'ଣ ସହଜା, ମନ ତାର କହୁଛି ଯଦି ତିରିଶରେ ଚାଲୁଛୁ ସେ ତିରିଶରେ ଚାଲ ଗାଡ଼ି, ମେକାନିକ ମନା କରିଦେବା ଆଉ, ମାଇଣ୍ଡ ତ ରହିଛି ମନ କହିଦେବା ଆଉ, ନା ପାରିବୁନି ଏଇଟା ବହୁତ ଝମେଳା, ସେତିକି ଚାଲୁ ଏ ଜନ୍ମଟା ସେତିକି ହେଇଯାଉ, କିଛି ବୁଝିପାରୁନି କାହିଁକି ହଉନି, କାହିଁକିର କାରଣଟା ହଉଛି ଏଇଟା କ'ଣ, ସ୍ୱୀକୃତିଟା ବଳବାନ ନାହିଁ, ବଳବାନ ସ୍ୱୀକୃତି ନାହିଁ, ସେଟା ଅର୍ଜନ କରିବାକୁ ପଡ଼ିବ ମୋତେ, ତାର ପଇସା ନାହିଁ, ସେ କ'ଣ ବସିକି ଚଳୁଛି, ତାର ଯୋଡ଼ା ଲୋକ ଇଏ କରୁଛି ନା ଆଉ, ବୁଲିବ କେଉଁଠୁ କ'ଣ ଆଣିକି, ରାତି କାମ କରିବି କେଉଁ କଣ୍ଟାକ୍ଟ କରିବି, ନହେଲେ କ'ଣ ଦେଖୁନା ଏବେ ବର୍ତ୍ତମାନ ଯେଉଁ ଆଗରୁ କ'ଣ କରୁଥିଲେ ସବୁ, ଯେତେ ଆସନ୍ତି କାମ କରିବା ପାଇଁ ସେ କ'ଣ କରନ୍ତି, ସକାଳୁ ସନ୍ଧ୍ୟା କାମ କରି ତାଙ୍କର 200 କି 400 ନାହିଁ, ବର୍ତ୍ତମାନ ଯିଏ ଆସୁଛି କ'ଣ କହୁଛି, ଆଜ୍ଞା ଆମେ କଣ୍ଟାକ୍ଟ ଦେଇଦିଅନ୍ତୁ, ଯିଏ ଆସୁଛି କ'ଣ କହୁଛି, ହଁ ଠିକା ନେଇଯିବୁ, କାହିଁ ଠିକା ନେଇଯିବୁ, ଏ ଗୋଟେ ଦିନ ଖଟିଲେ ସେ 300 ପାଇବେ, ଠିକା ନେଇଗଲେ ଆଉ 2 ଘଣ୍ଟା ଅଧିକା ଖଟିଦେବେ 500 ହେଇଗଲା, 200 ବଢ଼ିଗଲା, ପୁଣି କାଲିକି ଆଉ ଗୋଟେ କେଉଁଠି ଠିକା ନେବେ, ବଳବାର ମୋର ଯାଉ କ'ଣ ପଇସାଟା ଦରକାର ଅଛି, ଦେଖୁନା ସେ ଠିକା ନେଉଛନ୍ତି ନା ସବୁ, ଆଉ ଠିକା ନେଇକି ତାର ପଇସାଟା ବଢ଼ିବ, ତାର ପଇସା ଦରକାର ନା, ସେ ବସିକି ରହୁଛି, ଜଣ ତାର ଭକ୍ତି ବଢ଼ିବାର ଅଛି, ସେ ମାର୍କ କରି ଦେଖିବ, ମୋତେ ରୁଣ୍ଡେ ତୁଣ୍ଡେ ହେଇକି ଯୁଆଡ଼େ ଝୁଙ୍କୁନ୍ତିନି ନା, ରୁଣ୍ଡେ ତୁଣ୍ଡେ ଯୋଉଠି ହେଲେ କିଛି ମୋତେ ଅଧିକା କରି ନେବାକୁ ପଡ଼ିବ, କେମିତି କରିକି ସାଧୁଗୁରୁଙ୍କୁ ତ କିଛି ପାଇଛି, ପାଇଗଲେ ତ ବଞ୍ଚିଯିବି ଆଉ, ନହେଲେ ମରିଯିବି ଆଉ କ'ଣ, ଏଇଟା ବର୍ତ୍ତମାନ ହେଉଛି ନା, ସେଇଟା ହେଉଛି ପଏଣ୍ଟଟା ଯଦି ମିସ୍ କରିଦେଉଛି, ସେ କହିବ ମୁଁ ଆର ଏଇଆ କରିବି ତା କଲି ତା କଲି, ତୁମେ ଯାହା ସବୁ କରୁଛ ଯଦି ସେଇଟା ସାଧୁଗୁରୁଙ୍କୁ ପ୍ରସନ୍ନ ନ ହେଲା, ତାହେଲେ ତୁମେ ସ୍ୱୀକୃତିଟା ଆଧୁନିକ ସ୍ୱୀକୃତିଟା ବଢ଼ୁନି, ଆଉ ପ୍ରାକ୍ତନ ସ୍ୱୀକୃତିଟା ଯେହେତୁ ବଳବାନ ନାହିଁ, ତୁମର କୌଣସି ଜିନିଷଟା ଗମ୍ଭୀରତା ଆସିବନି, ଗୋଟେ ରୁଚି ଆସିବନି, ଗୁରୁ ତୁମକୁ ଗୁରୁ ଭଳିଆ ଲାଗିବେନି, ବୈଷ୍ଣବ ତୁମକୁ ବୈଷ୍ଣବ ଭଳିଆ ଲାଗିବେନି, ବିଗ୍ରହ ତୁମକୁ ବିଗ୍ରହ ଭଳିଆ ଲାଗିବେନି, ତାଙ୍କୁ କ'ଣ କହିବ, ସେ ମନ୍ଦିରକୁ ଆସିବ ତାଙ୍କ କୀର୍ତ୍ତନ, ମୁଁ ଦେଖିଛି କେତେ ଭକ୍ତଙ୍କୁ କ'ଣ, ମୁଁ ତ ଖୋଲା ଲୋକ, ମୁଁ ସେଠି ବେଶୀ ଲୋକ ଭଲ ପାଆନ୍ତିନି ମୋତେ, ମୁଁ ଖୋଲେ ଷ୍ଟ୍ରେଟ୍ ମୋର ବାଡ଼େଇ କହିଦେବି, ମନ୍ଦିରଟା ତାଙ୍କ କାରାଗାର ଭଳିଆ ଲାଗିବ, ମନ୍ଦିରକୁ ଆସିବ ଠାକୁରଙ୍କୁ କେମିତି ମନ୍ଦିରକୁ ବାହାରିକି ଯିବେ, ତାଙ୍କୁ ଭଲ ଲାଗିବନି, ମନ୍ଦିରକୁ ଭଗବାନ ପାଖକୁ ଆସିବା, କୀର୍ତ୍ତନ ଠିଆ ହେବା, ଗୁରୁ ପୂଜାରେ ତାଙ୍କୁ କଷ୍ଟ ଲାଗିବ, ମାନେ ଏତେ ଦୁଷ୍କୃତି ସ୍ୱୀକୃତି ଏତେ କମ୍, ଓହ କୀର୍ତ୍ତନ ତାଙ୍କୁ ଭଲ ଲାଗିବନି, କୀର୍ତ୍ତନ ପୋଷିବନି, ଆଉ ଗପ ସପ କର କ'ଣ କରିବେ, କୀର୍ତ୍ତନ ତାଙ୍କୁ ଭଲ ଲାଗିବନି, ଭାଗବତ ଭଲ ଲାଗିବନି, ବସି ପେପର ପଢ଼ିବେ, ମୋବାଇଲ ଦେଖିବେ, କ'ଣ ଏସବୁ କ'ଣ, ବହୁତ କମ୍ ସ୍ୱୀକୃତି, ଆଉ ତୁମେ ଏସବୁ କାମ କାହିଁ କରୁଛ, ଏତେ କିଛି ପାଇବନି, ଲାଭ ପାଇବନି, କିଛି ତୁମ ଜୀବନ ଲାଭ ମିଳିବନି, ବେଟର କର୍ମୀ ହେଇଯାଅ, କର୍ମୀ ହେଲେ କିଛି ଗୋଟେ ସୁଖ ମିଳିବ, ଏଇଟା କ'ଣ, ଏଇଟା ବେକାର, ମଝି ମଝିଆ ରହିକି, ସେ କହନ୍ତି ନାହିଁ ଦୃଢ଼ ତରନ୍ତି ମୁଢ଼ ତରନ୍ତି ମଝି ମଝିଆ, ବୁଡ଼ି ମରିଯିବ, ତୁମେ ବୁଡ଼ିକି ମରିଯିବ, ଯାହା ଗୋଟେ ଶାଢ଼ୀ ପଳ, ଯୁଆଡ଼େ ଯିବ ଗୋଟେ ଶାଢ଼ୀ ପଳ, ଯାହା ବିଷୟରେ ମାତ ଯା ପାଗଳ ହେଇକି ମତ ମାଂସ ଖାଇକି ଯା, ଯାହା କରୁଛ କର ବର୍ଣ୍ଣରକୁ ଯା, ଆଉ ଯଦି ଏଠିକି ଆସୁଛୁ ତାହେଲେ ଦୃଢ଼ ହବ, ମଝି ମଝିଆ ରହିଲେ ତୁମେ କିଛି ପାଇବନି, ଏଣୁ ଏଣୁ ଅନୁତୁ ସେଣୁ ଅନୁତୁ, କ'ଣ ହବ ସେଇଟା, ସେ ରାସ୍ତା ନୁହେଁ ଏଇଟା, ଏଇଟା ଗୋଟେ ଭାରି ପାର୍ଟିକୁଲାର ଜିନିଷ ଗୁଡ଼ା, ଏଇଟା ଭାରି ସୂକ୍ଷ୍ମ ଜିନିଷ ଗୁଡ଼ା, ବିଚାର କରି ତୁମକୁ ଦେଖିବାକୁ ପଡ଼େ ସବୁବେଳେ, କାହିଁକି ଏତେ ବଡ଼ ଗୋଟେ ସିଷ୍ଟମେଟିକାଲ ଜିନିଷ ସବୁ ଆଚାର୍ଯ୍ୟମାନେ କରିଛନ୍ତି, ଜୀବଟା କେମିତି ସ୍ୱୀକୃତିଟା ଅର୍ଜନ କରୁ, ତାର ପ୍ରବଳ ସ୍ୱୀକୃତି ନଥିଲେ ସେ କେବେ ସେ ଲେଖିଦେଲେ ନା, ଆମେ କ'ଣ ପଢ଼ୁଛେ ଆଉ, ସେଇଟାକୁ ସେଣୁ ପ୍ରସାଦ ବେଳେ ଭକ୍ତି ଠାକୁର ଆଡପ୍ଟ କଲେ ସିଷ୍ଟମଟାକୁ, ଖାଇଲା ବେଳେ ତୁମେ ଚିନ୍ତା କର ଆଗେ ସବୁଠୁ କ'ଣ, ଯାହା କରୁଛ କେଉଁଥିପାଇଁ, ତୁମେ ଯାହା ମଣିଷ ଖଟୁଛି କାହା ପାଇଁ, କ'ଣ ଭାବିଲେ ଆଉ, ପେଟ ପାଇଁ ଆଉ, କ'ଣ ଓଡ଼ିଆରେ ଗୋଟେ ଆମର ଛୁଆଟି ବେଳେ କୁହନ୍ତୁ ପେଟ ପାଇଁ ନାଟ, ଆଉ ଆଉ ଯେତେ ତୁମର ଦୁଃଖ ଥାଉ ଖାଇବାଟା ଭଲ ହେଲେ ମନଟା ଖୁସି ହେଇଗଲା ଆଉ, ଖାଲି ଜିଭର ଜିଭ ଲାଗିଗଲେ ଜିଭର ଡେଇଁଲା ଆଉ କ'ଣ, ନା କ'ଣ ଜିଭରେ ତ ଗୋଟେ ଆଇଟମଟା ଲାଗିଯାଉଛି, ଉଠିଲା ମନ ଆଉ କ'ଣ, ସେ ପୁରା ସବୁ ତୁମକୁ ସାଇଜ୍ କରିଦେବ, ଖାଇବାଟା ଗୋଟେ ବଡ଼ ଜିନିଷ ନା, ସେତେବେଳେ ଆମକୁ ଆଚାର୍ଯ୍ୟମାନେ କହୁଛନ୍ତି ଏ ଭୋଜନ କରୁଛୁ ଟି ମନ ରଖ ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବେ ସର୍ବପୁଣ୍ୟ ବତାମ ରାଜନ, ସେତିକିବେଳେ ମନେ ରଖ, ବିଶ୍ୱାସ ହବନି, ବୈଷ୍ଣବରେ ମହାପ୍ରସାଦରେ ଗୋବିନ୍ଦରେ ହରିନାମରେ ବିଶ୍ୱାସ ହବନି, ଆଉ ବିଶ୍ୱାସ ସେଥିରୁ ଆମେ ବିଶ୍ୱାସ କରିବା ଆଉ, ଆଉ ଏସବୁ କ'ଣ, ଏ ଯେଉଁ ଦୀକ୍ଷା ଗ୍ରହଣ କରିବା ଏସବୁ କାହିଁକି କ'ଣ, ଦୀକ୍ଷା ଗ୍ରହଣ କରି ଆମ ଘର ରହିଗଲେ ଆମର ହେଇଯିବ ନା କ'ଣ, ସେ ପୁଣି ସେବା କରିବାକୁ ପଡ଼ିବ, ସେବା କରି ସ୍ୱୀକୃତିଟା ଅର୍ଜନ କରିବା, ଅର୍ଜନ କଲେ ଆମେ ଗୁରୁ କ'ଣ ବୁଝିପାରିବା, ଗୁରୁ ସେବା କ'ଣ ବୁଝିପାରିବା, ଭଗବାନଙ୍କ ସେବା କ'ଣ ବୁଝିପାରିବା, ସେବା ନ କଲେ ହବନି, ଆଉ ସ୍ୱୀକୃତିଟା କମ୍ ଥିଲେ ତୁମେ ଘୁରିବ ଖାଲି ଆଉ, ସବୁ ଜିନିଷଟା କ'ଣ ଲାଗିବ, ସେସବୁ ଲାଗି ଲାଗି ଲାଗିଲେ କଳ୍ପନା ଭଳିଆ ସବୁ ଲାଗିବ, ଭକ୍ତି ଯୋଗଟା ତୁମକୁ କଳ୍ପନା ଭଳି ଲାଗିବ, କିମ୍ବା ଅସମ୍ଭବ ଭଳି ଲାଗିବ। ତିନିଟା ଜିନିଷ, ଗୋଟେ କଳ୍ପନା ଲାଗିପାରେ, ଗୋଟେ ଅସମ୍ଭବ ଲାଗିପାରେ, ଗୋଟେ ସନ୍ଦେହଯୁକ୍ତ ଲାଗିପାରେ। ତୁମେ ଯଦି ସ୍ୱୀକୃତିରେ ନ ବଢ଼େଇ ପାରିଲ, ତୁମେ ତିନିଟା ସ୍ଥିତିକୁ ପଳେଇବ। କ'ଣ କେମିତି ହବ? ଗୋଟେ କଳ୍ପନା ଭଳି ଲାଗିବ। କ'ଣ କଳ୍ପନା? କ'ଣ ନାମ କଲେ ସବୁ ମିଳିଯିବ, ଇଏ କ'ଣ ମୁଁ, ଇଏ କିଛି ହବନି, କୁଆଡ଼େ ମୁଁ ତ ହରନାମ କରୁଛି କାହିଁ, ମୋତେ କିଛି ହବନି, ଏ ବେକାର କଥା, ଏଇଟା ସବୁ ବେକାର କଥା, ଏଇଟା ହବନି, ସେ ହବନି, କଳ୍ପନା, ସେ ସବୁ କଳ୍ପନା। ସ୍ୱୀକୃତିରେ ନାହିଁ ନା, ତୁ ବଢ଼େଇ ପାରୁନୁ, ଏଇଟା ବି ଇନକମ୍ କିଛି କରିପାରୁନୁ, ଏଇଟା କଳ୍ପନା ଲାଗିବ। ସୁଭକ୍ତି ଗୋଟେ ନାମ କରିଦେଲେ ଏହା ହବ, ସେ ସବୁ ସେ କହୁଥିବା ଲୋକ, ଶୁଣୁଥିବା ଲୋକ, ସମସ୍ତଙ୍କୁ କହିବା ଲୋକ କହିଦେଇ ଚାଲିଲା, ଲୋକ ଭାରି ଖୁସି ହେଇଗଲେ, କିନ୍ତୁ କଲା ବେଳକୁ କ'ଣ, ମୁଁ ଶୁଣିଥିଲି ତ ନାମ କଲେ ସବୁ ହବ, କାହିଁ କିଛି ନାହିଁ, ସବୁ କଳ୍ପନା ଲାଗିବ। ନୂଆ ନୂଆ କୋମଳ ଶ୍ରଦ୍ଧା ଥାଏ, ସଂସାରରୁ ଆମେ ଆସିଥାନ୍ତି, ମାୟାର ବହୁତ କଷ୍ଟ ଦେଇଥାଏ, ଆଉ ସ୍ୱୀକୃତି ସେତିକି କମ୍ ସ୍ୱୀକୃତି ଥାଏ ନା, କୋମଳ ଶ୍ରଦ୍ଧାରେ ପଳେଇ ଆସନ୍ତି। କ'ଣ ଆଉ ମଠ ଭାରି ବଢ଼ିଆ, ଆଉ ନୂଆ ଅଣ୍ଡିଆ ଯେତେବେଳେ କିଣିକି ଆଣନ୍ତି କେଉଁଠୁ, ହାଟରୁ ନୂଆ ଅଣ୍ଡିଆ କିଣିକି ଆଣନ୍ତି, ଦେଖେ ନା କି ଆସିକି ପହଞ୍ଚିଲା ମାନେ ସମସ୍ତେ ଆସିକି ହାତ ମାରି ପକାଉଥିବେ, ନମଧର ଅଣ୍ଡିଆ ଆସିଲେ ମା ଚାଲି ଆସିବ, ଘାସ ଟିକେ ପକେଇଦେବ, ଛୁଆ ଚାଲି ଆସିବ, ତୋରାଣୀ ଟିକେ ଦେଇଦେବ, ନୂଆ ଅଣ୍ଡିଆ ଆସିଛି, ସିଏ ଭାରି ଖୁସି, କ'ଣ ମୋତେ ସମସ୍ତେ ଖାଇବା ପିଇବା ଭଲ ପାଉଛନ୍ତି, ଏ ତତେ ଖାଲି ଭଲ ପାଉଛନ୍ତି, ତ ହଳ କରାହବ, କାନ୍ଧରେ ଜୁଆଳି ପଡ଼ିଲେ କହିବେ ସାର୍ ବଡ ହଇରାଣରେ ପଡ଼ିଲିରେ, ମୁଁ ଭାବୁଥିଲି ମୋତେ ଖାଲି ଖାଇବା ପିଇବା ଦେଇ ଭଲ ପାଇବେ, ନୂଆ ଅଣ୍ଡିଆରେ ଦେଖିନା ସମସ୍ତେ ଆସି ହାତ ମାରୁଥିବେ, କିରେ ତା ହାତ ମାରୁଛନ୍ତି କାହିଁ, ଖାଇବା କାହିଁ ଦେଉଛନ୍ତି, ତୁ ଖଟେଇବୁରେ ବାପା, ତୁ ହଳ କରିବୁ, ସେଭଳି ଆମେ କ'ଣ ଟିକେ କଷ୍ଟ ପାଇଗଲେ, ଆଉ ସେତିକି ମାୟାର ଯାହା ହଉ, ମାୟା ଟିକେ ଦେଇଛନ୍ତି ଲାତ ବୁଲି ଆସିଛେ, ପଳେଇ ଆସିଲେ, ପଳେଇ ଆସିଲେ କ'ଣ, ଏ ନୂଆ ଅଣ୍ଡିଆ ଭଳିଆ ଆଗ ଆସିକି ଡିଆଁ ମରିବ, ଆସିଲେ ହେ ପ୍ରସାଦ ବାହାରେ ନୂଆ ନୂଆ ଆସିଲେ ସମୁଦ୍ର ଡାକିବେ, ସମୁଦ୍ର ଡାକିବେ, ଏ ନୂଆ ଭକ୍ତ ଆସିଛି, ଡାକ 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 ଡାକ, ନୂଆ ଭକ୍ତ ଦେଖ ଯେଉଁଠି ନୂଆ ଭକ୍ତ ଯିଏ ଯିବ ତମେ ଡାକିବେ, ଏଇ ଆସ ଆସ ପ୍ରସାଦ, ସିଏ ଭାରି ଖୁସି, କ'ଣ ହଁ ବାପା ମା ମୋତେ ଜନ୍ମ ଦେଇକି ଏମିତି କହିନାହାନ୍ତି, ଏଇ ମଠକୁ ଆସୁ ଆସୁ ଡାକି ପ୍ରଭୁ ଆସ ପ୍ରସାଦ ବାପ, ତାର ଆହୁରି ଡେଇଁଲା ଅଣ୍ଡିଆ ଡେଇଁଲା, ଆଉ କ'ଣ ସିଏ ଜାଣିନି ହଳ ପଡ଼ିବ, ସିଏ କ'ଣ କହିବ, ସିଏ ଭାବୁଛି ମୋତେ ଖାଲି ମୁଁ ଆସୁଛି ମଠକୁ ପ୍ରସାଦ ପାଇବା, ସିଏ ତ ଲାଗିଗଲା ତା ଲୋଭ, ଆଉ କ'ଣ ଆଇଲେ ଆସିବ 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 ଆସିବ, ଯେତେବେଳେ ଜୁଆଳି ପକେଇବ ଆଉ କ'ଣ ଧରା ଦେବ, ସିଏ ଆଉ ଧରା ଦେବନି, ଏ ସେବା କର, ଏଇ କ'ଣ ଇଏ ଇଏ କୋଉଠି କାନ୍ଧରେ କ'ଣ ପକେଇଲାଣି, ଖସିଲା ଆଉ ସେ କାନ୍ଧ ଖସିବନି, ଦେଖୁନା କାନ୍ଧ ଖସା, ଜୁଆଳି ଖସିବା, ସେ ଗୋରୁ ଅଛନ୍ତି ତ କେବେ ତ ପାରିବନି, ସେ ପାଞ୍ଚ ମିନିଟ୍ ଯେ ସେଠି ଜାଣିଛି କିଏ କାଇଦା କରି କୋଉଠି ଖସେଇବ, ଘେରା ଘେରା ମୁଣ୍ଡରେ ଯୋଉଠି ବୁଲିବା କଥାରେ, ସେ ଜାଣିଛି ଏମିତି ଚଟଣି କରିଦେବ, ସେ ଏମିତି କରିଦେବ ଯେ ବାସ୍ ଖସିଲା, ଖସିଲା ମାନେ ମାଲିକ ପୁରା, ସେ ଯୋଉ ହଳୁଆ ଯେତେ ବାଡ଼େଇବ କେତେ ଥର ତାକୁ ଠେଲିକି ତାକୁ ବେକାର ଇଏ କରିବ, ପୁଣି ଆସିବ ଗୋଟେ ଘେରା ଆଣି ସେ ମୁଣ୍ଡ ଆଇଲାକୁ ପୁଣି ଜାଣିଶୁଣି ଖସେଇଦେବ, ଗଲା ତାର କ'ଣ କରିବାର ନାହିଁ, କେମିତି ଏମିତି କରିଦେଲେ ମାଲିକ ଚିଡ଼ିକି ଫେରିଦେବ, ସେ କାଦ୍ୟ ଜାଣିଛି ଆଉ କ'ଣ, ଫିଟେଇଲା ମାନେ ଦେଖିବ ତାପରେ ଡେଇଁଲା ଆଉ ଡେଇଁ ଘାସ ଫାସ ଖାଇପିକି ଯାଇ ପୁଣି ମାଲିକ ଦ୍ୱାରା ପହଞ୍ଚ, ଇଏ ଆମର ଅବସ୍ଥା, ସେ ପ୍ରଥମେ ନୂଆ ନୂଆ ଆଇଲେ ସମସ୍ତେ ଭଲ ପାଇବେ ତୁମକୁ, ବାସ୍ ପ୍ରସାଦ ପତ୍ର ଦେଲେ ତୁମେ ଭାବିବ ବାସ୍ ମୋ ଜୀବନ ସାରା ଏମିତି ମିଳିବ, ଆଉ କିନ୍ତୁ ବା ହଳ କରିବାର ଅଛି ରେ, ହଳ କରିବାର ଅଛି ଏଠି, ତୁମକୁ ମାଲିକ ଯେତିକି ମାଲିକ ଖସେଇଲା ତୁମେ ନ ମାଲିକ କ'ଣ କରିବ, ଗୁରୁବାରିଆ ଗୁରୁ କ'ଣ ଶୁକ୍ରବାରିଆ ହାଟ କି ରବିବାରିଆ ହାଟକୁ ନେଇଯିବ, ଏଇ ଆକୁ ରଖିକି ଖାଲି ଖାଇବାକୁ ଦେଇକି ଏଇଟା ବେକାରିଆକୁ ରଖିକି ସେ ଲାଭନି, ନା ତା ବିକିଦିଅ ଯା ବାଟେ ବାଟେ କାନ ବିକିଦେବ ଗଲା କାମ, ସେଇଟା ସେଇଆ ହଉଛି ନା କ'ଣ, ଆସିବା ତୁମେ ଡିଆଁ ଡିଙ୍ଗ କରି ଖାଇ ପିଇ କରି ବାସ୍ ମାତିଲ କେତେ ଦିନ, ତାପରେ ଦେଖିଲ ଆଉ ସେବାପତ୍ର କିଛି ନାହିଁ, ଆଉ ତୁମକୁ କିଏ ପୁରେ ଗୁରୁ କୃଷ୍ଣ ବୈଷ୍ଣବ କୃଷ୍ଣ ପଡ଼ିବେ ନା କ'ଣ, ମାରିବ ଡିଆଁ ଆଉ କ'ଣ ପଳେଇବ, ଆଉ ସ୍ୱାଭାବିକ ଭଜନ ନକଲା ପରେ ସ୍ୱାଭାବିକ ଭଜନ ଏଇଟା ହଉଛି, ଏଇଟା ଯେତିକି ସମୟ ଯାହା ମିଳୁଛି ଯୋଉ ସ୍ଥିତିର, ଜଣେ ଗୃହସ୍ଥ ସେ କ'ଣ କ'ଣ ଚବିଶ ଘଣ୍ଟା ଠାକୁରଙ୍କୁ ପାଖରେ ରହିପାରିବେ କି, କିନ୍ତୁ ସବୁବେଳେ ତତ୍ତ୍ୱଟାକୁ ଜାଣିବା ଦରକାର, ତତ୍ତ୍ୱଟା ନ ଜାଣିଲେ ମୁଁ ଗୃହସ୍ଥ ମୋର, ଆରେ ତୁ ଗୃହସ୍ଥ ନୁହେଁ ତୁ କୃଷ୍ଣଙ୍କ ଦାସ, ଗୃହସ୍ଥ କ'ଣ, ତୁ କୃଷ୍ଣଙ୍କ ସେବା କଲ ତୋର ପିଲା ଛୁଆ ଦାୟିତ୍ୱ କୃଷ୍ଣ ନେବେ, ତୁମେ ଘର ସଂସାର ରହୁଛ କିନ୍ତୁ ଧର୍ମଟା ଗୋଟେ, ତୋତେ ସେ ଭୋଗ ଲଗେଇ ଖାଇବାକୁ ପଡ଼ିବ, ତୋତେ ବି ମଙ୍ଗଳାରତୀ କରିବାକୁ ପଡ଼ିବ, ତୋତେ ବି ଶୁଳମଳା ଜପ କରିବାକୁ ପଡ଼ିବ, ତୋତେ ବି ଗୁରୁଙ୍କ ସେବା କରିବାକୁ ପଡ଼ିବ, ତୋର ସ୍ୱୀକୃତି ନ ବଢ଼ିପାରିବ, ତୁମେ କହିବ ମୁଁ ଗୃହସ୍ଥ, ଗୃହସ୍ଥ ହେଲେ ତୁମର ସ୍ୱୀକୃତି ନ ବଢ଼ିପାରିଲେ ତୁମର ବି ଗୁରୁ ଭକ୍ତି ହବନି, ତୁମର ବି ଭଜନ ହବନି, ସମସ୍ତଙ୍କ ପାଇଁ ସମାନ ନା, ଆଉ ସମସ୍ତଙ୍କର ପୂର୍ବ ସ୍ୱୀକୃତି ହିସାବରେ ଗୁରୁ ପୁଣି ମିଳିବେ, ତୁମର ତୁମକୁ ମିଳିବେ ଯୋଉ ତୁମର ସ୍ୱୀକୃତି ଯେତିକି ପ୍ରବଳ ଥିବ ତୁମର ଅନ୍ତର ବ୍ୟାକୁଳତା ହିସାବରେ ପୁଣି ଗୁରୁ ମିଳିବେ, ଶିକ୍ଷା ବି ସେମିତି ମିଳିବ, ସ୍ୱୀକୃତି ପ୍ରବଳ ନଥିଲେ ତୁମକୁ ଶିକ୍ଷା ବି ମିଳିବନି, ତୁମେ ଏମିତି ପରିବେଶରେ ରହୁଥିବ ଯୋଉଠି କିଛି ନାହିଁ, ସ୍ୱୀକୃତି ବି ଦରକାର, ସବୁଥିରେ ସବୁ ପଛରିବାର ଅଛି। ଜୀବ ଗୋସ୍ୱାମୀ ପୁରା ଆଚାର୍ଯ୍ୟମାନେ ପୁରା ୟା ଉପରେ ପ୍ରବଳ ଷ୍ଟେଟମେଣ୍ଟ ସେଟା ଦେଇଛନ୍ତି। ସେଇଟା କହିଲେ ଜୀବ ଗୁଡ଼ାକ ସବୁ କ'ଣ ଦୁଃଖୀ ହେଇଯିବ, ଆରେ ମୋର ସ୍ୱୀକୃତି ନାହିଁ ମୁଁ କ'ଣ କରିବି। ସେଇନେ ତ ଏଇଟା ଖୋଲିକି କ'ଣ କୁହନ୍ତି ସଭା ସମିତି ବା କମନ୍ ଡିବୋଡି ଜେନେରାଲ ଡିବୋଡି ଆଗରେ ଏଇଟା କୁହନ୍ତି, ଏଇଟା ହଉଛି ଫ୍ୟାକ୍ଟ। ଜଣକୁ କାହିଁକି ଗୋଟେ ଗୁରୁତ୍ୱ ଲାଗୁନି, ଜଣକୁ କାହିଁକି ଗୋଟେ ବିଶ୍ୱାସ ଲାଗୁନି, କାହିଁକି ଏଇଟା ହଉନି, ତାକୁ ତ ଆମେ ବ୍ଲେମ୍ କରିପାରିବାନି। ସେ କାହିଁକି ଏତେ ଗମ୍ଭୀର ହଉନି, ତା କ'ଣ ସ୍ୱୀକୃତିଟା କମ୍ ଅଛି। ସେଥିପାଇଁ ତାଙ୍କୁ ଏଇ ଲଗାଯାଉଛି ସେବାଟା, ନିଷ୍କପଟା ସେବା କର। ଆମେ ଗୁରୁଦେବଙ୍କ ଦ୍ୱାରା ଏତେ କେବଳ ଏତିକି ଶିଖିଛୁ, ଆଉ କିଛି ଶିଖିନୁ। ଆମକୁ ଆମ ଗୁରୁଦେବ କେବେ କହିନଥିଲେ ତୁମେ ଯାହା କୁଆଡ଼େ ପ୍ରଚାର କର, କ'ଣ କର, ଏସବୁ କିଛି ନାହିଁ। ଗୁରୁଦେବ କେବଳ ଖୁସି ହୁଅନ୍ତି ତୁମେ ତ ସେବା କରୁଛ, ଆମ ପିଲାଟି ଭଲ ସେବା କରୁଛି, କାହିଁକି ଜାଣିଛନ୍ତି ଏ ସେବା ଦ୍ୱାରା ହିଁ ଏ ସ୍ୱୀକୃତି ପାଇଲେ ଏଦିନ ବୁଝିପାରିବେ। କେବେ ଆମକୁ ଆଜିକାଲି ଯେମିତି ସେମିତି କହୁଛନ୍ତି ତୁମେ ଯାହା ପ୍ରିଚିଂ କର, ଆମ କେବେ ଜିନିଷ କେବେ ଗୁରୁଦେବ କୁହନ୍ତିନି ଏ ବହି ପଢ଼ ସେ ବହି ପଢ଼, କିଛି କେବେ କହିବେ, ହରିକଥା ଶୁଣ ସେବା କର, ଆଉ ସମୟ ଆସି ତୁମେ ବୁଝିପାରିବ। କେବଳ ଏତିକି କୁହନ୍ତୁ, ଖାଲି ଶୁଣିଯାଅ ସେବା କରି ଚାଲ, ସମୟ ଆସି ତୁମେ ବୁଝିପାରିବ। ସ୍ୱୀକୃତିରେ ହବ ନା, ଏଇଟା ସାଇନ୍ସ ଗୋଟେ, ଏଇଟା ବର୍ତ୍ତମାନ ବୁଝିପାରୁନ କହିଲା ଡିଷ୍ଟର୍ବ ହେଉଛନ୍ତି, ତୁ କହିଲୁ ଆରେ କ'ଣ ପିଚିଂ କରିବୁନୁ, ତୁମେ କରିବ କ'ଣ, ତୁମେ ତୁମ ସ୍ୱୀକୃତି ହିସାବରେ ତୁମେ ପଢ଼ିବ ନା, ତୁମେ ପିଚିଂ କରିଦେବ କିନ୍ତୁ ବିଶ୍ୱାସ ତ ନଥିବ ନା। ତୁମେ ଯେଉଁ ଜଣକୁ ଉପଦେଶ ଦେଇ ଚାଲିଲେ ତୁମେ ପଢ଼ିଦେଲ ସେଇଟା କହିଦେଲ କି ତୁମର ଯଦି ବିଶ୍ୱାସ ନାହିଁ ହରିନାମ ଉପରେ ଭକ୍ତି ଉପରେ କୃଷ୍ଣ ଉପରେ, ତ ତୁମେ ତୁମ ବିଶ୍ୱାସଟା ଆଉ ଜଣଙ୍କ ଅନ୍ତରକୁ ଯିବ କେମିତି, କିଛି ଦିନ ପରେ କ'ଣ ହବ ତୁମକୁ, ଏଇଟା ଭଳି ତିନିଟା ଜିନିଷ ଲାଗିବ ନା, କଳ୍ପନା ଭଳି ଲାଗିବ, ଅସମ୍ଭବ ଭଳି ଲାଗିବ, କିମ୍ବା ସନ୍ଦେହ, ଏଇଟା ମୋର ସବୁବେଳେ ତିନିଟା, ଏଇ ତିନିଟା ଭିତରେ ତୁମେ ପାର ହେଇଗଲ ଗୋଟେ ଆବସୋଲ୍ୟୁଟ୍ ଷ୍ଟେଜ୍କୁ ଆସିଲ, ମୋର ଏଇଟା କଳ୍ପନା ଜିନିଷ ନୁହେଁ, ଏହା ହେଉଛି ବାସ୍ତବ ଜିନିଷ, ସନ୍ଦେହ ଗୋଟିଏ ପରସେଣ୍ଟ ବି ଏଥିରେ ନାହିଁ, ଆଉ କ'ଣ ଅସମ୍ଭବ ଜିନିଷ ଏଇଟା ନୁହେଁ, ଗୁରୁ କୃପାରେ ଏଇଟା ସମ୍ଭବ। ଏଇ ବିଶ୍ୱାସଟା ତୁମ ଅନ୍ତରରେ ଆସିଲେ ହିଁ ତୁମେ ଭକ୍ତି ରାଜ୍ୟରେ ଟିକି ରହିବ, ଏଇଟା ଏଥିପାଇଁ ତୁମକୁ ଗୋଟେ ଗଦବଳି ଆମକୁ ଖଟିବାକୁ ପଡ଼ିବ, ଗଦବଳି ତୁମକୁ, ଏଇଟା ଗୋଟେ ରେସିପୋକେସନ ଗୁରୁଙ୍କ ପାଖରୁ ଏ ଯେଉଁ ପାଇବା, ଏ ଯେଉଁ ଅନୁଭବ ଆସିବା, ଜଣେ କହିବେ ମନ କେମିତି ସ୍ଥିର ହବ, ଆରେ ତୁମେ ବୁଝିପାରିବନି, ତୁମେ ଏଇଟା ସବୁ ଜିନିଷ ଭକ୍ତି ଯୋଗରେ ଏକ୍ସପ୍ଲେନ୍ କରି କହିହବନି। ତୁମ ମନ କେମିତି କୃଷ୍ଣଙ୍କୁ ଚିନ୍ତା କରିବ, କେମିତି ସ୍ଥିର ହବ, ସେଟା କହିହବନି। କାହା ମନରେ କେମିତି ଭାବନା ହେଉଛି ସେଟା ତୁମେ କେମିତି କହିବ, ଯିଏ ଯିଏ ଜାଣିଛି ସେ କେବଳ ସେଠି କହିଦେବ, ତୁମେ ଯଦି ବୁଝିବା ଲୋକ ସେଠି ବୁଝିଦେବ, ନ ଧରିପାରିବ। ଆମର ଗୁରୁଦେବ ଯାହା କହୁଥିଲା ଆମେ ତ କିଛି ବୁଝିପାରୁନଥିଲୁ, ସେତେବେଳେ ଆମକୁ ସବୁ ଜିନିଷ ଅସମ୍ଭବ ଲାଗୁଥିଲା, କେମିତି କୃଷ୍ଣଙ୍କୁ ଚବିଶ ଘଣ୍ଟା ଚିନ୍ତା କର ଖାଇବା ସମୟରେ ଶୋଇବା ସମୟରେ, ଆମକୁ ସବୁ କ'ଣ କହୁଥିଲେ, ଏଇଟା କହୁଛନ୍ତି ଏଇଟା କ'ଣ ହବ, ଏଇଟା ହବନି, ସିଏ ସାଧୁ ଲୋକ ଯାହା କରୁଥିବ ଆମ ଦ୍ୱାରା ହବନି, ଏଇଟା ଗୋଟେ ଜୀବ କରିପାରିବନି, ସେତେବେଳେ ସେମିତି ପ୍ରତ୍ୟମାନ ହଉଥିଲେ। ସେଥିପାଇଁ ସେ ଆମକୁ କିଛି କୁହନ୍ତିନି, କେବଳ ଏତିକି କୁହନ୍ତି ଭଗବାନ କଥା ଶୁଣ ସେବା, ସେ ସେବା ଆଉ କଥା କ'ଣ, ସେ ଥିଲାବେଳେ ଆମକୁ ପଠେଇଦିଅନ୍ତି, ଯାଅ ଯାଅ ସଂକୀର୍ତ୍ତନ କର, ମୋ ଗୁରୁଙ୍କ ସେବା କର, ଭଗିଷ୍ଠାନ କର, ଜପ ସେବା କର, ସେବା କଲେ ଖୁସି ସିଏ, କାହିଁକି ନା ସେବା ଦ୍ୱାରା ତୁମେ ସ୍ୱୀକୃତିରେ ପାଇଗଲ, ସ୍ୱୀକୃତିରେ ପାଇଗଲେ ସାଧୁଗୁରୁ ବାକ୍ୟ ବୁଝିପାରିବ। ମାନେ ଥିଓରିଟିକାଲ ତୁମେ ଯାହା କର ସବୁ କିଛି ଦିନ ପରେ ଆଣ୍ଠେଇ ପଡ଼ିବ, ଏଇ ତ ଆଣ୍ଠେଇ ପଡ଼ା କାମ ତିନିଟା, ଆଦିର ସନ୍ଦେହ ଆସିବ, କିମ୍ବା କଳ୍ପନା ବୋଲି ପ୍ରତୀୟମାନ ହବ, କିମ୍ବା ଅସମ୍ଭବ ବୋଲି ଭାବି ଭକ୍ତି ଯୋଗରୁ ତୁମେ ବିରତ ହେଇଯିବ, କିମ୍ବା ଏଠି ଥିଲେ ବି ଗୋଟେ ଅସହାୟ ବୋଲି ତୁମକୁ ଲାଗିବ। ଆମର ଆମ ପଥଟା ରହିଲା କିନ୍ତୁ ସ୍ୱାଭାବିକ ଭଜନ ପଥକୁ ଆସିବାକୁ ହେଲେ ତୋତେ ସ୍ୱୀକୃତି କିଛି ଅର୍ଜନ କରିବାକୁ ପଡ଼ିବ, ସେଟା ତୁମକୁ ନିଜକୁ ଜଜ୍ କରିବାକୁ ପଡ଼ିବ, ମୋର କାହିଁକି ନାମ କରିବା ଗୋଟେ ରୁଚି ହେଉନି, ମୋର କାହିଁକି ଗୋଟେ ବ୍ୟାକୁଳତା ବଢ଼ୁନି, ମୁଁ ନିଜେ କମେଇବି ସବୁ ଜିନିଷ, ତୁମକୁ ନିଜେ କମେଇବାକୁ ପଡ଼ିବ। ତୁମେ ଯଦି କୃଷ୍ଣ ପାଇବା ପାଇଁ ଚାହୁଁଛ ତୁମକୁ କିଛି କିଛି କମେଇବାକୁ ପଡ଼ିବ, କ'ଣ କମେଇବାକୁ ପଡ଼ିବ, ଆହାର ବି କମେଇବାକୁ ପଡ଼ିବ, ନିଦ୍ରା ବି, କାରଣ ତୁମକୁ କ'ଣ କରିବାର ଅଛି, ଅଧିକା କରିବାର ଅଛି ନା, ଯିଏ ଦୋକାନ ବାବୁଲେ ଆଉ ଏ ଯେଉଁ ଦୋକାନ ସବୁ ଗ୍ରୋସରୀ ଦୋକାନ ପଟାମୁଣ୍ଡିରେ ଯାଇ ସିନା କରୋନା ହେଇଛି, କେତେବେଳେ ବନ୍ଦ କରନ୍ତି, ହିସାବ ପତ୍ର କରି ଦୋକାନ ଝଡ଼ାଝଡ଼ି କରି କେତେବେଳେ ବନ୍ଦ କରିବେ, ରାତି 11 ଖାଇବେ, ଘରେ ଯାଇ ପହଞ୍ଚିକି ପିଲା ଛୁଆ ସାର୍ ମୁଣ୍ଡିଏ ଗେଲ ଛୁଆ ଗେଲ କରିବେ କି ଟିଭି ଟିକେ ଦେଖିବେ, ଶୋଇଲା ବେଳକୁ 12:30 କାହାର ଲାଇଟ୍ ବନ୍ଦ ହଉନି, ଦେଖ ତୁମେ ପୁଣି ଉଠିବେ 5 ଭିତରେ ଉଠି ପଡ଼ିକି ଗାଧା ଗାଧି କରିକି ପୁଣି କ'ଣ ମର୍ଣ୍ଣିଂ ୱାକ୍ ଯାଉ, ରୋଗ ଥିବେ ସେ ମର୍ଣ୍ଣିଂ ୱାକ୍ କରିକି ପୁଣି ଚା ପା ଟିକେ ଖାଇ ପୁଣି ଘର କାମ ମାର୍କେଟ ଫାର୍କେଟ ଦେଇକି ପୁଣି ଯାଇ ଦୋକାନ କଲି, ସେ ଆମଠୁ ପରିଶ୍ରମ ଅଧିକା କରିକି କମ୍ ଶୋଉଛନ୍ତି, କମ୍ ଶୋଉଛନ୍ତି। ମୁଁ ଦେଖି ତାଙ୍କ ତାଙ୍କ ଏ ଯେଉଁ ଟିଫିନ୍ରେ ତାଙ୍କ ପାଇଁ ଖାଇବାକୁ ଯାଏ, ଦୋକାନ ଅଛି ଖାଇବାକୁ ଦେଇଛୁ, ଟିଫିନ୍ ଭାତଟି ଗୋଟେ ଟିଫିନ୍ରେ ତରକାରୀ ଗୋଟେ ଟିଫିନରେ ଡାଲି କିଏ କିଏ ଖାଉଛି ମୁଁ ଡାଲି ଡାଲି ଏତେ 80 ଟଙ୍କା ଦେଇ ଡାଲି କିଏ ଖାଇବ, ଗୋଟେ ତରକାରୀ କରିଦେବେ, କେଉଁଦିନ କେମିତି ଡାଲି ଟିକେ ହେଇଥିବ, ବାସ ସେତିକି ସେ ସେଇଗଲା, ସେ ସେଠି ଖାଇଦେବ, ଖାଇଦେଇକି ଦୋକାନରେ ପୁଣି ବିକିବ, ସେ କିଛି କମାଉଛନ୍ତି ନା ଆଉ କାହିଁକି ତାର ଟଙ୍କାଟା ଏଣେ କମାଉଛନ୍ତି, ଦେଢ଼ଶହ କୋଟି କମାଉଛନ୍ତି ଟଙ୍କାଟା ବଢ଼ିବା ପାଇଁ, ହେଲା ଭକ୍ତିଟା କରିବାକୁ ହେଲେ ତୁମକୁ କିଛି କିଛି କମେଇବାକୁ ପଡ଼ିବ, ତୁ ସେଇଟା ଚିନ୍ତା କରିବାକୁ ପଡ଼ିବ, ମୋତେ କ'ଣ କଲେ ମୋର ଅଧିକା ମୁଁ ଟିକେ ଜପ କରିପାରିବି, ଶ୍ରଦ୍ଧା କରିପାରିବି, ସେଟା ନିଜର ଆଡ଼ଜଷ୍ଟମେଣ୍ଟ ହିସାବରେ ତୁମକୁ କରିବାକୁ ପଡ଼ିବ, ସେଇଟା ସମୟ ଅଛି, ସମୟ ନାହିଁ ବୋଲି ତୁମେ କୁହନି, ସମୟ ଅଛି, ସମୟର ବ୍ୟବହାରକୁ ଆମକୁ ଶିଖିବାକୁ ପଡ଼ିବ, ସମସ୍ତଙ୍କର ଦାୟିତ୍ୱ ସମାନ, ତୁମେ ଫିଜିକାଲ ଏକ୍ସରସାଇଜ୍ କରି ଯେତିକି ଦାୟିତ୍ୱ, ଜଣଙ୍କର ମାନସିକ ଦାୟିତ୍ୱଟା ଆହୁରି ଅଧିକା, ସେତିକି ସମାନ, ସେତିକି ସେତିକି ଝମେଳା ଅଛି, ଆମକୁ ଏଇଟାକୁ ନିଜକୁ ଯେତେବେଳେ ତୁମର ସ୍ୱାଭାବିକ ସାଧୁଗୁରୁଙ୍କର କୃପା ହେବ, ତୁମର ଗୋଟେ ସେମିତି ଡିଟର୍ମିନେସନ ପାୱାର ଆସିବ, ମୋତେ ଏଇଟା କରିବାକୁ ପଡ଼ିବ, ଖାଇଦେଲା ମାନେ କ'ଣ ଲାଗୁଛି, ନିଦ ଲାଗିବ, ଖାଇବା ନିଦ ଲାଗିବ, ତାହେଲେ ଅଧିକା ଖାଇଲେ ମୁଁ ଖାଇବାଟା କମେଇ, ଯେମିତି ମୋ ସ୍ୱରଟା ଚାଲିବ, ମୋର ଖାଇବାଟା କମେଇଦେବ ମାନୁ ଯେ ମୁଁ ଦୁର୍ବଳ ହେଇକି ପୁଣି ମେଡ଼ିକାଲ ଯିବି, ନାଇଁ ମୋତେ ମୋତେ କରିବାର ଅଛି ନା କିଛି କୃଷ୍ଣଙ୍କ ପାଇଁ, ଏଇଟା ପ୍ରଥମ ହବନି, ପ୍ରଥମ ଅବସ୍ଥାରେ ଚାଲିବାକୁ ପଡ଼ିବ, କିଛି ଦିନ ଯଦି ସ୍ୱୀକୃତିଟା ପାଇଗଲ ତୁମକୁ ଏଇ ଅଣ୍ଡରଷ୍ଟାଣ୍ଡ ଗୋଟେ ଆସିବ, ନହେଲେ ଆର୍ଟିଫିସିଆଲ ତୁମେ କରିବ, ଫୁଣି ଲୁଚେଇ ଖାଇବ, ଭୋକ ଲାଗିବ ଆଉ ପାରିବନି, ଆଉ ପାରିବନି, ତେଣୁ ଏଇ ସ୍ୱୀକୃତିଟା କେମିତି ଆମେ ଅର୍ଜନ କରିବା, ସ୍ୱୀକୃତି ଅର୍ଜନରେ ସବୁଠୁ ବଡ଼ ସହାୟକ ହେଲା ସାଧୁଗୁରୁଙ୍କର ନିର୍ଦ୍ଦେଶରେ ସେବା ଆଉ ଅପରାଧରୁ ବିରତ, ଅପରାଧ ଯଦି ନ କରିବ ଆଉ ସାଧୁଗୁରୁଙ୍କ ନିର୍ଦ୍ଦେଶରେ ସେବା ଗୁଡ଼ିକ ନ, ସରଳ ଚିତ୍ତରେ ନିଷ୍କପଟ ଚିତ୍ତରେ, ତାହେଲେ ସ୍ୱୀକୃତିରେ ବଢ଼ିଯିବ ଆଉ ବହୁତ ଶୀଘ୍ର, ଆଉ ସେ ସରଳତାଟା ତୁମକୁ ଶୀଘ୍ର ସକ୍ସେସ୍ ଆଣିକି ଦେବ, ଗୁରୁଦେବ ଗୁଜାର ଗୋଟେ ସର୍ଟକଟ୍ ହୁଏ, ଏତେ ତତ୍ତ୍ୱ ଆମେ ଆଲୋଚନା କରୁଛେ, କେତେ ତତ୍ତ୍ୱ ରହିଲା, କେତେ ଜିନିଷ ଯଦି ତତ୍ତ୍ୱ ଆଲୋଚନା କରିବା ଜୀବନ ସାରା ସରିଲେ ବି ଗୋଟେ ପାଠ ସରିବନି, ତତ୍ତ୍ୱ ଏତେ ରହିଛି, ଏ ସବୁ ତତ୍ତ୍ୱର ପରପାରକୁ ଯିବା ପାଇଁ, କୃଷ୍ଣ ପାଖକୁ ଯିବା ପାଇଁ ଗୋଟେ ସରଳ ରାସ୍ତା ବି ଅଛି, ସେଇଟା କ'ଣ, ଜଣେ ଅତି ସରଳରେ ସରଳ ଚିତ୍ତ ହେଇକି ସାଧୁଗୁରୁଙ୍କ କଥାଟାକୁ ମାନି ମାନିକି ଚାଲିଯିବ, ଏଇଟା ଗୋଟେ ସର୍ଟକଟ୍ ହୁଏ ପ୍ରେମ ପାଇବା ପାଇଁ, ଗୋଟେ ସର୍ଟକଟ୍ ହୁଏ, ଆଉ ଗୁରୁଦେବ ଗୁଜରାଟ ଗୋଟେ ରାପିଡ୍ ପ୍ରୋଗ୍ରେସ୍ ପାଥ, ଅତି ଶୀଘ୍ର ସେ ଆଡ଼ଭାନ୍ସ କରିଛି, ତାର ବିଶ୍ୱାସ ଆସିଯାଉଛି, ଆଉ ସେନେ ସେ କହିଲେ ବିଶ୍ୱାସ ନହିବ ଯାତେ, ତୁମେ ସ୍ୱୀକୃତିଟା ଥିବ ସରଳ ଚିତ୍ର ସବୁ ଜିନିଷ ଗ୍ରହଣ କରିକି ଆଡ଼ଭାନ୍ସ କରି ପଳେଇବ, ଆଜି ସ୍ୱୀକୃତିଟା ନାହିଁ ତୁମ ସବୁ ଜିନିଷରେ ଏ କୁହା ହେଲାଣି, ସନ୍ଦେହ ଆସିବ, କଳ୍ପନା ବୋଲି ଜ୍ଞାନ ହେବ କିମ୍ବା ଅସମ୍ଭବ ବୋଲି ଜ୍ଞାନ ହେବ, ସେ ତିନିଟାଟା ନ ଆସୁ ଭକ୍ତି ଯୁଗରେ, ସେଥିପାଇଁ ଆମେ ଏତେ ପରିଶ୍ରମ କରୁଛେ, କେମିତି ମୋ ସ୍ୱୀକୃତିଟାକୁ ବଢ଼େଇବି, କେମିତି ମୁଁ ବଢ଼େଇବି, ନହେଲେ ହବନି, ଆଉ ବଡ଼ ଅସୁବିଧା ହେଇଯିବ, ତେବେ କେତେ ପ୍ରକାର ଗୋଟେ ଜୀବକୁ ଦେଖ, ଭକ୍ତି ଯୁଗରେ କେତେ ପ୍ରକାର ଜୀବ, ସ୍ୱର୍ଣ୍ଣାମୃତ ରହିଲା, ତୁଳସୀ ରହିଲେ, ବିଗ୍ରହ ରହିଲେ, ଦର୍ଶନ କରୁଛନ୍ତି, ଗୁରୁପୂଜା, ସନ୍ଧ୍ୟାରତୀ, କୀର୍ତ୍ତନ, ଭାଗବତମ, ସବୁ ପ୍ରକାର ସ୍ପିରିଚୁଆଲ ଜିନିଷ ଦ୍ୱାରା ତାକୁ ରଖା ହେଇଛି, ତଥାପି ତାର କ'ଣ ଆସୁଛି, ଜଡ଼ ଚାଲି ଆସୁଛି, ତଥାପି ଚାଲି ଚିନ୍ତା କର, ଗୋଟେ ଜୀବର ବଦ୍ଧତା କେତେ କେତେ ପ୍ରବଳ, କେତେ ଅନାଦିକାଳରୁ ଏଇଟା ଜିନିଷ ରହିଛି ନା, ତାକୁ ଗୋଟେ କିଛି ଟଚ୍ ହଉନି, ଯେତେ ତାକୁ କଲେ ଏ ପୁରୀକି ତୁମେ ଯିବ, ପୁରୀର ସେ ଯେଉଁ ମାଙ୍କଡ଼ ଅଛନ୍ତି, ପାରା ଅଛନ୍ତି, ତାକୁ ଗୋଡ଼େଇ ପାରିବ, ଏ ଯେଉଁ ମନ୍ଦିରରେ ମାଙ୍କଡ଼ ଅଛନ୍ତି, ତାକୁ ଗୋଡ଼େଇଲେ ଦେଖିବା, ପାରାକୁ ତୁମେ ଗୋଡ଼େଇ ପାରିବ, ସେ ସେଇଠୁ ଉଠି ପଡ଼ିବେ, ତୁ ତଳକୁ ଗୋଡ଼େଇ ଦେବ, ସେ ଯାଇ ଉପରେ ଦୋଳରେ ବସି ପଡ଼ିବେ, ଦୋଳରେ ଗୋଡ଼େଇବ, ସେ ତଳେ ବସିବେ, ସେ ସେଇଠି ରହିଲେଣି, ତୁ ତାକୁ ଗୋଡ଼େଇବ କ'ଣ, ସେ କିଛି ଶୁଣିବେ, ସେଇଟା ବଦ୍ଧତା ଗୋଟେ ଜୀବର ଜଳ ଅବସ୍ଥାଟା ଗୋଟେ ଜୀବ ଭିତରେ ଏତେ ଭରି ହେଇକି ରହିଛି, ତୁମେ ଯେତେ ପ୍ରକାର ଶୁଣ, ଯାହା କିଛି କର, କିଛି ହଉନି, ସେଥିରେ ଆଚାର୍ଯ୍ୟମାନେ ଗୋଟେ ଦେଖିଲେ ଟ୍ରିକ୍ ଗୋଟେ ଆଣିଲେ, ଭଗବାନଙ୍କର ହେଉଛି ପ୍ରଥମ, ଯଦି କୁହାଯାଏ ଫାଷ୍ଟ ଶାୱାର ଅଫ୍ ମର୍ସି, କ'ଣ କୁହାଯିବ ଓଡ଼ିଆରେ, ପ୍ରଥମ କୃପା ବର୍ଷଣ ଭଗବାନଙ୍କର, ଭଗବାନଙ୍କର ଯଦି ପ୍ରଥମ ଜୀବ ପ୍ରତି ଗୋଟେ କୃପାର ବର୍ଷଣ ଥାଏ, ସେ ହେଲା ଆଚାର୍ଯ୍ୟ, ଆଗେ ପଠେଇଲେ ଆଚାର୍ଯ୍ୟ, ଆଚାର୍ଯ୍ୟ ନଗଲେ ଏ ଜୀବଗୁଡ଼ା ସ୍ୱୀକୃତି ପାଇପାରିବେ, ଆଚାର୍ଯ୍ୟ ଆସିବ, ଆଚାର୍ଯ୍ୟ ଆସି ପୁଣି ଚିନ୍ତା କଲେ କ'ଣ କରିବା, ଆଚାର୍ଯ୍ୟ ସେ କ'ଣ କରିବେ, ତାଙ୍କୁ ତୁମେ ଧରିପାରିବନି, ତା ଆଚାର୍ଯ୍ୟ ଟିଚିଙ୍ଗ ସାଥ ତୁମେ ଧରିପାରିବନି ନା, ତ ତୁମେ ଦେଖିଲେ କ'ଣ ଜ୍ଞାନ ଆସିବ, ମଣିଷ ଜ୍ଞାନ କ'ଣ ଏମିତି କହୁଛନ୍ତି, କ'ଣ ଏଇଟା କରୁଛନ୍ତି, ତାଙ୍କୁ ତ ତୁମେ ସରଳ ନୁହଁ, ସରଳ ଯଦି ତୁମେ ତାଙ୍କ କୃପାଟା ପାଇପାରିବନି, ସେ ତୁମର ଅନ୍ତର ଭିତରେ ଯେତେ ପ୍ରକାର ବିଷୟ ଭୋଗ ବାସନା କପଟତା ତାକୁ ଦୂର କରିବା ପାଇଁ ସେ ସବୁ ଜିନିଷ ମ୍ୟାନିଫେଷ୍ଟ କରିବେ, ଆଚାର୍ଯ୍ୟ ପ୍ରିନ୍ସିପଲ୍ଟା କ'ଣ, ତୁମ ଗୋଟେ ଜୀବ ଭିତରେ ଥିବା ଏ ବଦ୍ଧତାକୁ ଦୂର କରିବା ପାଇଁ, କିନ୍ତୁ ସ୍ୱୀକୃତିଟା ବଢ଼ୁ ବିଗ୍ରହଙ୍କୁ ପ୍ରତିଷ୍ଠା କରି,
ସେବାରେ ନିଯୁକ୍ତି କରିବେ। ନାମ କୀର୍ତ୍ତନ, ଭାଗବତ ଶ୍ରବଣ, ତୁଳସୀ, ସବୁ ପ୍ରକାର ଜିନିଷ। ଏ ତୁମେ ଯେଉଁ ଜଣେ ଶୁଣିବ, ସରଳ ଚିତ୍ର ଶୁଣିବ, ତାର କ'ଣ ହେଉଛି? ତାର ସ୍ୱୀକୃତି ବଢ଼ୁଛି ନା? ଆଉ ତାର ସ୍ୱୀକୃତି ବଢ଼ୁଛି ଏଇ ଯେଉଁ ଭାଗବତ ଶ୍ରବଣ କରାହେଉଛି। ଭାଗବତ ଶ୍ରବଣ କ'ଣ? ଭକ୍ତିର ଅଙ୍ଗ। ପାଞ୍ଚଟା ଯେଉଁ ଅଙ୍ଗ ରହିଲା ନାମ ସଂକୀର୍ତ୍ତନ, ତାର କ'ଣ? ଆମେ ଯଦି ତାର ଏଇ ଯେଉଁ ମୂଲ୍ୟଟା ଆମେ ନ ବୁଝିଛେ, ଆମକୁ କ'ଣ ଲାଗିବ? ରୁଚି ଲାଗିବନି, କୀର୍ତ୍ତନ ଆଉ ଭଲ ଲାଗିବନି, କୀର୍ତ୍ତନଟା କଥାଟା ଭଲ ଲାଗିବନି। କାହିଁକି? ସେଇ ସ୍ୱୀକୃତିରେ କହ, ନ ଲାଗିଲେ ବି ଆମକୁ ଶୁଣିବାକୁ ପଡ଼ିବ। ଧୀରେ 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 ଅପରାଧ ନ କରି କାମନା ବାସନା ଶୁଣି ଶୁଣିଲେ ସ୍ୱୀକୃତିଟା ବଢ଼ିବ। ସ୍ୱୀକୃତି ବଢ଼ିଲେ ତୁମର ଧୀରେ ଧୀରେ ରୁଚି ହବ। ଆଉ ଯଦି ଆଚାର୍ଯ୍ୟ ନ ଆସିବେ ମନ୍ଦିର, ଯଦି ନ ହବ ତୁ କଥା କେଉଁଠି ଶୁଣିବ? ମନ୍ଦିର ନହେଲେ ବିଗ୍ରହ କେଉଁଠି ଦର୍ଶନ କରିବ? ମନ୍ଦିର ନହେଲେ କେଉଁଠି ଆସି ପ୍ରଣାମ କରିବ? କେଉଁଠି ପ୍ରସାଦ ପାଇବ? ଚରଣାମୃତ ପାଇବ? ଗୋଟେ ଜୀବ ଚିନ୍ତା କରିପାରୁ? ସେଥିପାଇଁ ପ୍ରଥମ କୃପା ଭଗବାନଙ୍କର ହେଲା ଆଚାର୍ଯ୍ୟ। ଆଉ ଭଗବାନ ଯେଉଁ କହିଲେ ନା ଆଚାର୍ଯ୍ୟ ମାଙ୍ଗ ବି ଜାଣିନି, ତା ଅର୍ଥଟା କ'ଣ? ତା ଅର୍ଥ ହେଉଛି ଏଇଟା, ମୋତେ ଆଚାର୍ଯ୍ୟ ବୋଲି ଜାଣିବ। କାହିଁକି ଜାଣିବ? କ'ଣ ଆପଣ ଆପଣ ଆଚାର୍ଯ୍ୟ ରୂପରେ କାହିଁକି ଆସୁଛନ୍ତି? କେମିତି ଆସୁଛନ୍ତି? କ'ଣ ଆପଣ କରିଛନ୍ତି ଜୀବ ପାଇଁ? ଆପଣଙ୍କୁ ଗୋଟେ ଜୀବ ଆଚାର୍ଯ୍ୟଙ୍କୁ ଆପଣଙ୍କୁ ବୋଲି ମନେ କରିବେ ନା? ମୋତେ ଜଗତକୁ ସିଏ ହିଁ ଆଣିଛନ୍ତି, ମୋର ସବୁ ସ୍ୱରୂପକୁ ସିଏ ଆଣିଛନ୍ତି। ଏ ବିଗ୍ରହ ଗ୍ରନ୍ଥ ପ୍ରକାଶ ହେଲେ, ଯେଉଁ ଗ୍ରନ୍ଥ ସବୁ ପ୍ରକାଶ ହେଉଛନ୍ତି, କାହା ଦ୍ୱାରା ହେଉଛନ୍ତି? ଆଚାର୍ଯ୍ୟଙ୍କ ଦ୍ୱାରା ନା? ନା, ଗ୍ରନ୍ଥ ସେମିତି ହୋଇଥାନ୍ତା ନା? ଯଦି ଭାଗବତର ଶ୍ଳୋକ ଥା, ଭାଗବତର କ'ଣ ଅନୁବାଦ ଥିଲା? ଶ୍ଳୋକ ରହିଲା, ଶ୍ଳୋକ ରହିଲା ପରେ କ'ଣ ହେଇଥାନ୍ତା? ଶ୍ଳୋକ ପଢ଼ିକି ତାର ଯେମିତି ବୁଝିଥାନ୍ତା ତା ସେମିତି ବୁଝିଥାନ୍ତା, ତାକୁ ଅନୁବାଦ କରାହେଲା। ଅନୁବାଦ କରାବାର ପୁଣି ଆଚାର୍ଯ୍ୟମାନେ ଆସିଲେ, କହିଲେ ଆରେ ଅନୁବାଦ ହେଲେ ବି ଏମାନେ ବୁଝିପାରିବେ ନାହିଁ, ତାକୁ ଟୀକା ରଚନା କଲେ ସଂସ୍କୃତରେ, ଟୀକା ରଚନା କରିକି କଲେ। ତାପରେ ପୁଣି ନେକ୍ସଟ ଆଚାର୍ଯ୍ୟ ଆସି କ'ଣ କହିଲେ, ଏ ଟୀକାକୁ ବି ଏମାନେ କିଛି ବୁଝିପାରିବେନି, ସେ ତାଙ୍କୁ ଅନୁଭାଷ୍ୟ କୁହାଯାଏ। ସେ ଟୀକାର ସାର ଜିନିଷକୁ ଗୋଟେ ଜୀବ ପାଇଁ କ'ଣ ଦରକାର? ଯେମିତି ଭକ୍ତିନାଥ ଠାକୁରଙ୍କର କ'ଣ ରହିଲା? ଭାଷ୍ୟ ତାଙ୍କୁ କୁହାଯାଏ। ଏବେ ଚୈତନ୍ୟ ଚୈତନ୍ୟ ଉପରେ ଅମୃତ ପ୍ରଭାବ ଭାଷ୍ୟ, ଏକାଦଶ ସ୍କନ୍ଧ ଉପରେ ଭକ୍ତିନାଥ ଠାକୁରଙ୍କର ଭାଷ୍ୟ। ସେ ଟୀକାକୁ ସେ ସ୍ପର୍ଶ କରୁନାହାନ୍ତି। ଟୀକାର ଅର୍ଥକୁ ପଢ଼ିଲେ ଏଇ ଜୀବ ପାଇଁ କ'ଣ ଦରକାର ତାର କରୁଣା କରିବା ପାଇଁ, ସେ ସବୁ ନିଜେ ଲେଖିଲେ। ଏଇ ଶ୍ଳୋକର ତାତ୍ପର୍ଯ୍ୟ ହେଉଛି ଏହା। ସେ ଷ୍ଟେଟମେଣ୍ଟ ଗୁଡ଼ାକ ବର୍ତ୍ତମାନ ତୁମେ କିଛି ବୁଝିପାରିବନି, ଭକ୍ତିନାଥ ଠାକୁରଙ୍କର ଷ୍ଟେଟମେଣ୍ଟ ତୁମେ କିଛି ବୁଝିପାରିବନି, ବର୍ତ୍ତମାନ ତୁମ ମୁଣ୍ଡରେ କାମ କରିବନି, ତୁମକୁ କ'ଣ ଏସବୁ କିଛି ବୁଝି ହେବନି। ସେଥିପାଇଁ କିଏ ଆସିଲେ? ତାପରେ ପ୍ରଭୁପାଦ ଆସିଲେ, ସେ କ'ଣ କଲେ? ଏଇ ଏଇ ସମୟରେ ଯେଉଁ ଜୀବ ଗୁଡ଼ାକ ଅଛନ୍ତି ସେମାନେ କେମିତି ବୁଝିପାରିବେ, ତ କେତେ ସରଳ କରିକି ସେଇ ପ୍ରିନ୍ସିପଲ ରଖି ତାକୁ ସରଳ କରିକି ବୁଝାଇଲେ। ଏସବୁ ସ୍ୱୀକୃତି ଦିଆ ହେଉଛି। ସେଥିପାଇଁ ପ୍ରଭୁପାଦ କୁହନ୍ତି, ମୋ ଗ୍ରନ୍ଥ ଯେ ଗୀତା ନ ପଢ଼ୁଛି ବି ତ କହିବ ମୋ ଗୀତାଟାକୁ ଥରେ ଧରିବ, ଧରୁଛି। ହୀରାଲାଲ, ତୁମ ଗାଁରେ କେତେ ଲୋକ ଗୀତା ପଢ଼ୁଛନ୍ତି? ଦେଖୁନ ଆମର ପିଲା ଯାଇଥିଲେ ସବୁ କୀର୍ତ୍ତନ କରି, ତୁମ ଗାଁକୁ ଯାଇଥିଲେ ସବୁ, ସେ ଯୋଉ କଣ କାର୍ତ୍ତିକ ମାସରେ, ସେ ତ ପାଇଗଲା। ଦେଖ ଏଇ ଜନ୍ମରେ ତାର ଜୋର ଜୋର ପଡ଼େ, ତା ସ୍ତ୍ରୀ ଭଲ ଲାଗୁନି, ସେ ଶୁଖୁଆ ଭାଜି ଖାଉଥିବ ତାକୁ ଏଇଟା ଭଲ ଲାଗୁନି, ତାକୁ ବିଳି ବିଳି ଲାଗୁଥିବ, ଇଆର ସ୍ୱୀକୃତିଟା ଅଛି। ଦେଖୁନା ଗୀତାଟା ରଖିଦେଲା ସାଙ୍ଗେ ସାଙ୍ଗେ, ତା ସ୍ୱୀକୃତି ଅର୍ଜନ କେମିତି ହେଲା ପ୍ରଭୁପାଦଙ୍କର? ଯଦି ପ୍ରଭୁପାଦଙ୍କ ଯେଉଁମାନେ ପ୍ରଭୁପାଦଙ୍କ ବହି ପଢ଼ିକି ଆସିଛନ୍ତି ସେମାନେ ସ୍ୱାଭାବିକ ଭକ୍ତ ହେବେ, ଆଉ ଯାହାକୁ ତୁମେ ଶିଖେଇ ସାକେଇକି ଯାହା ବୁଝା ବୁଝେଇ କରିକି ଆଣିକି ଭକ୍ତ କରିଛ, ସିଏ ବଡ଼ କଷ୍ଟ ତାଙ୍କୁ ଗଛ ଲଗେଇକି ଯେମିତି ପାଣି ଦେବା, ସେଗୁଡ଼ା ତାଙ୍କୁ ସବୁବେଳେ ଯତ୍ନ ନେଉଥିବ, ପ୍ରସାଦ ଟିକେ ଦେଉଥିବ, ପୁଣି ସେ ବିଗିଡ଼ିକି ପଳାଉଥିବେ ମଠର, ମୋତେ ଏହା କହିଲେ ତାହା କହିଲେ, ପୁଣି ତାକୁ ଟାଣି ଘୁଷାରିକି ଆଣୁଥିବ, ଭାରି ହଇରାଣ। ତାଙ୍କୁ ତୁମେ ଯତ୍ନ ନେଇକି ତାଙ୍କ ଶ୍ରଦ୍ଧାଟା ବଢ଼େଇବାଟା ବହୁତ କଷ୍ଟ, କିନ୍ତୁ ଯିଏ ସ୍ୱାଭାବିକ ସବୁ ଗ୍ରନ୍ଥ ପଢ଼ିକି ଆସିଛନ୍ତି ସେଠି କ'ଣ ଅଛି? ଡାଇରେକ୍ଟ ଦୁଇଟାଙ୍କ କୃପା, ଦୁଇ ଜଣଙ୍କ କୃପା ପାଇଲେ। କାର କାର? ସାଧୁର। ସେ ଯେତେବେଳେ ଗୀତା ପଢ଼ୁଥିବେ କ'ଣ କହିବେ? ବାବା ବଢ଼ିଆ ବାବା, ସରଳ ଲୋକ ନା ସେ, ଯିଏ ପଢ଼ୁଛି ତୁମେ କହୁଛି ଜୋର ଜୋର ପଢ଼ୁଛି, ସେ କ'ଣ ସରଳ ଲୋକ ହେଇଥିବ ନା? ଆଉ ପଢ଼ୁଥିବ ଆରେ ବାବା ବହୁତ ବଡ଼ ବାବା, ଏତେ କଥା ଲେଖିଛନ୍ତି, କେତେ କଥା ଗୋଟେ କଥାରେ ଲେଖିଛି, ସେ ତାର ମନ ମନେ ଏମିତି କହୁଥିବ। ଯିଏ ସଂସ୍ଥାର ରହିଛି ତୁମେ ବି ପଢ଼ିଲା ବେଳେ ତୁମେ ଏତେ ଖୁସି ଲାଗୁନଥିବ ନା? କ'ଣ ପଢ଼ିବା କଥା ପଢ଼ିଦେବା, କ'ଣ ପ୍ରଭୁପାଦ କହିଛନ୍ତି ଏଇଟା ତ ଆଉ କ'ଣ,
ତାକୁ ଭାରି ଖୁସି ଲାଗୁଥିବ, ବାବାଟା ବହୁତ ବଡ଼ ବାବା। ମୁଁ ଯେତେବେଳେ ଗୀତା ପଢ଼ୁଥିଲି, ସେ ମୁଁ ଗୀତା ପଢ଼େ, ପୂର୍ବତନ ଗୀତା ଥାଏ, ସେତେବେଳେ କେତେ 30 ନା 35 କଲର ଫଟୋ ଥାଏ, 24 ନା 26 ଏମିତି କ'ଣ ଗୋଟେ ଥାଏ କଲର ଫଟୋ। ପୂର୍ବତନ ନାଁଟା ମୁଁ ପଢ଼ିଲି, ଏଡ଼େ ବଡ଼ ବାବା ସିଏ, ତାଙ୍କ ନାଁଟା କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ, ଗୀତା ପଢ଼ିକି ସାରିଦେଲେ କିନ୍ତୁ ତାଙ୍କ ନାଁ ମନେ ରଖିପାରିଲୁ, ଏଡ଼େ ବଡ଼ ନାଁ କେମିତି ମନେ ରଖିବୁ, ବହୁତ ବଡ଼ ବାବା ସିଏ। ସେତେବେଳେ ସେମିତି ଜ୍ଞାନ ହଉଥିଲା ନା, ସେତେବେଳେ ଲୋକଟା ସେପଟେ ସ୍ୱୀକୃତି ପାଇଗଲା। ଦେଖ ଆମେ ସମସ୍ତେ ଖାଉ, ଯାହା କରୁଛୁ କରୁ, କିନ୍ତୁ ସ୍ୱୀକୃତିଟା ଅର୍ଜନ ହେଇଗଲା, ପୁଣି ନେକ୍ସଟ ଲାଇଫ ସେ ପଟକିଣ୍ଡି ବଢି ହବ, ଏଇ ଜନ୍ମରୁ ହେଇପାରେ କିନ୍ତୁ ନେକ୍ସଟ ଲାଇଫ ସିଓରିଟି ବଢି ପଳାଇ ଆସିବ, ପଟକିଣ୍ଡି ସ୍ୱୀକୃତିଟା ପାଇଗଲା। ଆମେ ଏଇଭଳିଆ ସବୁ ଆସିଛେ ନା, ଆଉ ଏଇଭଳିଆ ସବୁ ଆସିଛେ, ଯାହାର ଭୁରି ସ୍ୱୀକୃତି ଅଛି, ସ୍ୱୀକୃତିଟା ପ୍ରବଳ ଅଛି, ପୂର୍ବରେ ଅଜ୍ଞାତ ସ୍ୱୀକୃତି ସାଧୁ ସେବା କରିଛି, ସାଧୁଙ୍କୁ ସାହାଯ୍ୟ କରିଛି, ସେମାନେ ଶୀଘ୍ର ପ୍ରୋଗ୍ରେସ କରିଯିବେ, ଯାହାର ନାହିଁ ତାକୁ ଏଠି ଅର୍ଜନ କରିବାକୁ ପଡ଼ିବ। ଗ୍ରନ୍ଥ ବିତରଣ ଯେଉଁମାନେ ସେ ଗ୍ରନ୍ଥ, ଯେଉଁ ପ୍ରଭୁବାଦଙ୍କର ଗ୍ରନ୍ଥ ଗୁଡ଼ିକ, କାହିଁକି ସେ କେବଳ ଜୀବର ଉଦ୍ଧାର ପାଇଁ, କରୁଣା ପାଇଁ ଲେଖିଛନ୍ତି, କେବଳ ଜୀବଟା ଗୋଟେ ସ୍ୱୀକୃତି ପାଉ, ସେଥିପାଇଁ ପ୍ରଭୁବାଦ କହିଲେ ଗୋଟେ ଗ୍ରନ୍ଥକୁ କହିବ ଗୋଟେ ଲୋକକୁ ସେ ଆଟଲିଷ୍ଟ ଧରୁ, ଅଲଗା ତ ବହି ଦୋକାନକୁ ଯିବ, ତ ବହି କିଣିବନି, ଖାଲି ବହି ଆଣିବ କହିବ, ପଢ଼ିକି ଛୁଇଁଦେବେ ତୁମକୁ, କହିବ କେଉଁ ବହି ନବ କୁହ, ତ ଥରେ ଦୁଇ ଥର ବହି ଖେଳିଲେ ବିରକ୍ତ ହେବେ। ଆମର କ'ଣ ନିୟମ, ଯିଏ ନଉ ନ ନଉ ସେ କାହାପରେ ବିରକ୍ତ ହେବନି, ସେ ଦେଖୁ ସେ ଜାଣୁ, ଏସବୁ ଶୁକ୍ର ଦେବା ପାଇଁ ଆଚାର୍ଯ୍ୟମାନେ ସେଗୁଡ଼ା କରିଛନ୍ତି, ମନ୍ଦିର କଲେ, କାହିଁ ପ୍ରଭୁପାଦ କହୁଥିଲେ ପ୍ରସାଦ ଦିଅ ବୋଲି, ପ୍ରଭୁପାଦ କ'ଣ କହୁଥିଲେ, 10 ରେଡିଏସ୍ ଭିତରେ କେହି ଉପାସ ରହିବେନି, ଏତେ ବଡ଼ ତାଙ୍କର ଭିଜନ, ବହୁତ ବଡ଼ ଭଗବାନଙ୍କର, ଭଗବାନ ତ ଭଗବାନଙ୍କର ଶକ୍ତିର ପରେ ଧରିକି ଆସିଥିଲେ, ଆଉ ବାହାର ଲୋକ ଆଗରେ ଭଗବାନ ବୋଲି କହିପାରିବେନି, କିନ୍ତୁ ସାକ୍ଷାତ ସବୁ ଭଗବାନଙ୍କର ଶକ୍ତି ଆଉ ତାର, ନହେଲେ ଏମିତି କେହି କହିପାରିବେନି, ଏସବୁ ମାଇଜର୍ନେସ୍, ଇଏ ଖାଇଗଲା ସିଏ ନେଇଗଲା, ଏମିତି ହେଲା ସେମିତି ହେଲା। ପୂର୍ବତ କୁ 10 ରେଡିଏସ୍ ଭିତରେ, ମୋର ମନ୍ଦିରର 10 ରେଡିଏସ୍, ରେଡିଏସ୍ କ'ଣ ବୁଝିପାରୁଛୁ ତ, ପରିଧି ଯେଉଁଟା 10 ଏଣେ ସିଧା ଗୋଲେଇ, 10 ଗୋଟେ ଗୋଲେଇ କାଟିଦେବ, ତା ଭିତରେ ଯେତିକି ଲୋକ ରହେ, ପୂର୍ବତ କହିଲେ ମୋର କିଏ ଉପାସ ନ ରହେ, ମନ୍ଦିରକୁ ଯିଏ ଆସିଛନ୍ତି ଖାଲି ହାତରେ କିଏ ନଯିବେ, କାହିଁକି ଏଇଟା କରୁଥିଲେ, ହଁ ଭଲ ପାଇବା ପାଇଁ ନା କ'ଣ, ଏ ଜୀବଟା ଆସିଲା ଗୋଟେ ପ୍ରସାଦ ପାଇଗଲା ନା, ତାକୁ ଭଲ ଲାଗିଲା, ସେ କ'ଣ ସ୍ୱୀକୃତିଟା ପାଉଛି, ସ୍ୱୀକୃତିଟା ପାଉଛି। ଆମେ ପ୍ରସାଦ ମହାପ୍ରସାଦ ଗୋବିନ୍ଦ କହୁଛେ ମନ୍ଦିର ରହିଲେ, ଆଉ ପ୍ରସାଦ ତାଙ୍କ କ'ଣ କହିବ, ଆଉ ବଢ଼ିଆ ଲାଗୁଛି, ଅନ୍ନ ଡାଲମା ସେ ଖାଇବେ, ସେ କ'ଣ ଏଠି ଘିଅ ଘିଅ ଛୁକ ଦିଆହେଇଛି ଅନ୍ନ ଡାଲମା, ଆଉ ତୁମେ ଦେଉଥିବ କହୁଥିଲେ ଛୁକ, ସନପ୍ଲାଉ ତାର ତାଙ୍କୁ ଘିଅ ଲାଗିବ, ତା ଭାବନାଟା ଭଲ ଅଛି ନା, ସରଳ ଚିତ୍ତ ଅଛନ୍ତି ନା, ସେ ପ୍ରସାଦ ଲୋକରେ ତାଙ୍କୁ ଖାଆନ୍ତୁ, ଖାଇଲେ ସ୍ୱୀକୃତିଟା ପାଇଲେ, ସ୍ୱୀକୃତି ଆଚାର୍ଯ୍ୟମାନେ ଦେଇଛନ୍ତି ନା, ସ୍ୱୀକୃତିଟା ଆମେ ଆମକୁ ସେଥିପାଇଁ ସାଧୁମାନଙ୍କୁ ଭକ୍ତମାନଙ୍କୁ ଗୋଟେ ବହୁତ ବଡ଼ ସୁଯୋଗ, ମନ୍ଦିର ପାଖରେ ରହିବା, ମନ୍ଦିର ସେବା କରିବା, ଏଇଟା ଗୋଟେ ସ୍ୱୀକୃତି, ସ୍ୱୀକୃତି ବଢ଼ିବା ପାଇଁ ଗୋଟେ ସୁଯୋଗ, ଆଉ ସ୍ୱୀକୃତିଟା ବଢ଼ିଗଲେ ତୁମର ସ୍ୱାଭାବିକ ଭଜନଟା ହବ, ନହେଲେ ତୁମେ ଷ୍ଟ୍ରଗଲିଂ କରିବ, ହଁ ଏଇ ସଶସ୍ୟ କହିଲାଣି ଆଉ, ତୁମେ ଷ୍ଟ୍ରଗଲିଂ କରିବ ଆଉ, ସ୍ୱୀକୃତିଟା ବଡ଼ ମନ ଲାଗିବନି କେଉଁଥିରେ, ସବୁ କରୁଥିବ କିଛି ମୋ କେଉଁଥିରେ ମନ ଲାଗିବ, ତାକୁ ତା ପାଇଁ କ'ଣ ଔଷଧ ଅଛି, ଆମେ ସେ ଭକ୍ତ ଉପରେ ରାଗିବା, ରାଗିଲେ ବି କ'ଣ କରିବା, ସେ ତ ସ୍ୱୀକୃତି ପାଇଲାନି ପାଇପାରୁନି ଆଉ, ବଡ଼ କଷ୍ଟ ପାଇବ, ସେଥିପାଇଁ ପ୍ରଥମେ ନିଜକୁ ପରୀକ୍ଷିବାକୁ ପଡ଼ିବ, ମୋର ଏମିତି ମନ ଲାଗୁନି ବା ଏମିତି ମୋର ଆସକ୍ତି ଆସୁନି, ମୋତେ ଆହୁରି ସେବା କରିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ, ବୈଷ୍ଣବ ସେବା କରିବାକୁ ପଡ଼ିବ, ଭଗବାନଙ୍କ ସେବା କରି ସ୍ୱୀକୃତିଟା ନିଷ୍କପଟ ଚିତ୍ତରେ ସେବା କରିକି ବଢ଼ିବାକୁ ପଡ଼ିବ, ତାର ସ୍ୱାଭାବିକ ଭଜନ ହବ। ଠିକ୍ ଅଛି, ଆଜି ତ ଆଉ କିଛି, ହରେ କୃଷ୍ଣ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।